श्रीमद्भागवतम तृतीय स्कंद सप्तम अध्याय श्लोक 19 थर्ड कैंटो सेवन चैप्टर टेक्स्ट 19 टेक्स्ट 19 जत्सेवया भगवतः कूटस्थस्य मधुद्विषः रतिरासो भवेत्तीव्रः पादयोर् व्यसनार्दनः यत्सेवया भगवता कूटस्थस्य मधुद्विषः रतिरासो भवेत्तीव्रः पादयोर्व्यसनार्दनः यत्सेवया भगवतः कूटस्थस्य मधुद्विषः रतिरासो भवेत्तीव्रः पादयोर्व्यसनार्दनः यत्सेवया भगवतः यत्सेवया भगवतः कूटस्थस्य मधुद्विषः रतिरासो भवेत्तीव्रः व्यसनार्दनः यत्सेवया भगवतः कूटस्थस्य मधुद्विषः रतिरासो भवेत्तीव्रः पादयोर्व्यसनार्दनः 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 यत्सेवया भगवतः कूटस्थस्य मधुद्विषः रतिरासो भवेत्तीव्रः
पादयोर्व्यसनार्दनः
रतिरासो भवेत्तीव्रः पादयोर्व्यसनार्दनः यत्सेवया भगवतः कटुस्तस्य मधुदिशः रतिरासो भवेत्तीव्रः पादयोर्व्यसनार्दनः मधुर्दिशः रतिरासो भवेत्तीव्रः पादयोर्व्यसनार्दनः शब्दानुवाद जत जेऊ सेवया सेवा द्वारा भगवतः भगवान कर कुटस्थस्य निर्विकल्पर जहार परिवर्तन नाही तहार मधुद्विषः मधु असुरर शत्रु बा मधुसूदन कर रतिरासः प्रेमोत्सव भवेत् उदित हुए तीव्रः दुर्बार पादयो पादर व्यसन संसार बंधनादि क्लेश अर्दनः नाश हुए शुक्रण भाव श्रीमद एसी भक्ति वेदांत स्वामी प्रभुपाद महाराज द्वारा इंग्राजी और श्रीमद गौरवंद स्वामी महाराज द्वारा ओडिया से भगवत जनगण सेवा द्वारा व गुरुपाद पद्मर सेवा द्वारा निर्विकार सर्वकाल व्यापी श्री मधुसूदन पदजुगल ऐकांतिक प्रेमोत्सव उदित हुए एवं आनुषंगिक क्रियाफल संसार बंधनादि क्लेश नाश होता है ଭାବାର୍ଥରେ ଶିଳପ୍ରଭୁପାଦ ମହାରାଜ କହୁଛନ୍ତି ଯେ ମୈତ୍ରମୁନିଙ୍କ ଭଳି ପ୍ରାମାଣିକ ଗୁରୁ ବା ସାଧୁଙ୍କର ସଂଘ ଭଗବତ ପାଦପଦ୍ମରେ ପ୍ରେମୋତ୍ସବ ଉଦୟ କରିବା ଦିଗରେ ଏକାନ୍ତ ସହାୟକ ଅଟେ। ଏହା ହେଉଛି ଭଗବତ ପାଦପଦ୍ମର ପ୍ରତ୍ୟକ୍ଷ ସେବା। ଭଗବାନ ମଧୁସୂଦନ ଅଟନ୍ତି ମଧୁ ଦୈତ୍ୟର ଶତ୍ରୁ, କିମ୍ବା ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ଭଗବାନ ତାଙ୍କ ଶୁଦ୍ଧ ଭକ୍ତଙ୍କର ଦୁଃଖ କ୍ଲେଶର ଶତ୍ରୁ ଅଟନ୍ତି। ଏ ଶ୍ଳୋକରେ ବ୍ୟବହୃତ ରତିରାସ ଶବ୍ଦ ବଡ଼ ଅର୍ଥପୂର୍ଣ୍ଣ ଅଟେ। ବିଭିନ୍ନ ରସ ସମ୍ବନ୍ଧରେ ସମ୍ବନ୍ଧିତ ହୋଇ ଭଗବାନଙ୍କର ସେବା କରାଯାଇଥାଏ, ଯଥା ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ଓ ମାଧୁର୍ଯ୍ୟ ରସ। ଏ ସମ୍ବନ୍ଧରେ ସମ୍ବନ୍ଧିତ ହୋଇ ବ୍ୟକ୍ତି ଭଗବାନଙ୍କର ସେବା କରିଥାଏ। ମୁକ୍ତ ଅବସ୍ଥାରେ ଜୀବ ଉପଯୁକ୍ତ ରସ ସମ୍ବନ୍ଧ ମଧ୍ୟରୁ ଏକ ରସ ସମ୍ବନ୍ଧରେ ସମ୍ବନ୍ଧିତ ହୁଏ ବା ଏକ ରସ ପ୍ରତି ଆକୃଷ୍ଟ ହୁଏ, ଏବଂ ଯେତେବେଳେ ସେ ଭଗବାନଙ୍କର ପ୍ରେମମୟୀ ସେବାରେ ନିଯୁକ୍ତ ହୋଇଯାଏ ସେତେବେଳେ ଯେଉଁ ବିଷୟ ରତି ଥାଏ ତାହା ସ୍ୱତଃ ବିନଷ୍ଟ ହୋଇଯାଏ। ଶ୍ରୀମଦ୍ ଭଗବତ ଗୀତା 2:59 ଏହି ମର୍ମରେ କୁହାଯାଇଛି, ରସବର୍ଜଂ ରସୁପେଚ୍ଛ ପରଂ ଦୃଷ୍ଟ୍ୱା ନିବର୍ତ୍ତତି। ହରେ କୃଷ୍ଣ ନମୋ ବିଷ୍ଣୁପାଦାୟ କୃଷ୍ଣ ଦୃଷ୍ଟାୟ ହୋତ୍ର ଶ୍ରୀମଦେ ଭକ୍ତି ବେଦାନ୍ତ ସ୍ୱାମିନୀତି ନାମିନି ନମସ୍ତେ ସାରସ୍ୱତୀ ଦେବୀ ଗୌରବାଣୀ ପ୍ରଚାରିଣୀ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦୃଷ୍ଟା। ହରେ କୃଷ୍ଣ ଉପସ୍ଥ ଭକ୍ତ ସ୍ୱଜନ ବନ୍ଧ ମାତୃବନ୍ଧ, ବିଶେଷ ଭାବରେ ଆମର ଅଭିଚରଣ କଂଗ୍ରେସ ଡିପାର୍ଟମେଣ୍ଟର ମୁଖ୍ୟ ଶ୍ରୀପାଦ ପ୍ରାଣନ୍ଦ ପ୍ରଭୁ, ଶ୍ରୀପାଦ ଭରଦ୍ୱାଜ ପ୍ରଭୁ, ଆଉ ଅନ୍ୟାନ୍ୟ ଅନ୍ୟ ସମସ୍ତ ଭକ୍ତ ସୁଜନ ବନ୍ଧୁ ମାତୃବୃନ୍ଦଙ୍କୁ ଆମେ ଆଜି ଏଇ ଭାଗବତ କଥାକୁ ସ୍ୱାଗତ ଜଣାଉଛୁ। ମୁଁ ଆପଣଙ୍କୁ କ'ଣ ସ୍ୱାଗତ ଜଣାଇବି, ଆପଣମାନେ ଆମକୁ ମୋତେ ସ୍ୱାଗତ ଜଣାଇଛନ୍ତି ଭାଗବତ କଥା କହିବା ପାଇଁ। ଆଜି ଦୈବକ୍ରମେ ଆଜି ଆମର ମିଟିଂ ଅଛି, ଆମର ଯେଉଁ ବୁର୍ଲା ପାଇଁ ବିଶେଷ ଭାବରେ ଶ୍ରୀପାଦ ମହାରାଜଙ୍କର ଯେଉଁ ବିଭିନ୍ନ ପ୍ରୋଜେକ୍ଟ ଅଛି ସେ ଉପରେ ସବୁ ଆଲୋଚନା ହେବ, ଏବଂ ଆସନ୍ତା 2 April ରାମନବମୀ ଆମର ବୁର୍ଲାରେ ଅନୁଷ୍ଠିତ ହେବ। ତେଣୁ ମୁଁ ସର୍ବପ୍ରଥମେ ଆପଣମାନଙ୍କୁ ସମସ୍ତଙ୍କୁ ନିମନ୍ତ୍ରଣ କରିବି ଆମର ଶ୍ରୀ ରାମ ମନ୍ଦିରରେ ଇସ୍କନ ବୁର୍ଲା କେନ୍ଦ୍ରରେ ଏ ରାମନବମୀ ଉତ୍ସବ ପାଇଁ ଆପଣମାନଙ୍କୁ ଆମେ ନିମନ୍ତ୍ରଣ ଜଣାଉଛୁ। ଆଜି ସୌଭାଗ୍ୟକ୍ରମେ ଆଜି ମଧ୍ୟ ଆମକୁ ଆପଣଙ୍କର ସଣ୍ଡେ ପ୍ରୋଗ୍ରାମ ରହିଛି, ତେଣୁ ମୋତେ ସୌଭାଗ୍ୟ ମିଳିଲା ଭାଗବତ କଥା କହିବା ପାଇଁ। କାଲି ରାତିରେ ଫୋନ୍ କରୁଥିଲି ପ୍ରଭୁଙ୍କୁ, କାହିଁକିନା ଆମର ଯେଉଁ ରହିଛି ଅଭୟଚରଣ କଂଗ୍ରେସର ଡିପାର୍ଟମେଣ୍ଟ, ସେ ଯେଉଁ ଫେସବୁକ୍ ତା'ର ରହିଛି, ସେ ଫେସବୁକ୍ଟା ମୋର ମୋବାଇଲରେ ଥିଲା, ମୁଁ ତାକୁ ଅପଲୋଡ଼ କରୁଥିଲି, କିନ୍ତୁ ମୁଁ ତ ଆଉ ଏଠି ରହୁ ନାହିଁ, ତେଣୁ ମୁଁ କହୁଥିଲି ପ୍ରଭୁଙ୍କୁ ସେ ତାଙ୍କର ମୋବାଇଲରେ ଲୋଡ଼୍ କରିବା ପାଇଁ। କିନ୍ତୁ ଆମର ଯାହା ସବୁ ପ୍ରୋଗ୍ରାମ ହେବ ସେଇଟା ଫେସବୁକ୍ରେ ଆସିବ, ସେଇଟା ସବୁବେଳେ ପାଇଁ ରହିବ। ଆଜିକାଲି ମଡ଼ର୍ଣ୍ଣ ଯୁଗ ହୋଇଗଲାଣି, ସବୁ ନେଟ୍ରେ ସବୁ କାରବାର ଚାଲିଛି, ତେଣୁ ଫେସବୁକ୍ରେ ମଧ୍ୟ ଆମର ପ୍ରଭୁ ମଧ୍ୟ ରହିଛନ୍ତି, ସବୁ ଦେଖୁଛି ଯେଉଁ ରହିଛି କ୍ୟାମେରା। ଯାହା ହଉ, ତେଣୁ ଆପଣଙ୍କର ଏଠି ଯେଉଁ କଥା ଚାଲିଛି, ତୃତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟ 19 ଶ୍ଲୋକ, ବିଦୁର ମୈତ୍ରେୟ ସମ୍ବାଦ। ତୃତୀୟ ସ୍କନ୍ଦ ଏବଂ ଚତୁର୍ଥ ସ୍କନ୍ଦ ଦୁଇଟି ସ୍କନ୍ଦରେ ବିଦୁର ମୈତ୍ରେୟ ସମ୍ବାଦ ବର୍ଣ୍ଣନା କରାଯିବ। ତେଣୁ ବିଶେଷ ଭାବରେ ଭାଗବତମରେ ଯେଉଁ 10ଟି ବିଷୟ ରହିଛି, ତା ଦେହରୁ ଯେଉଁ ମୂଳ ଦୁଇଟି ବିଷୟ ସ୍ୱର୍ଗ ଏବଂ ବିସର୍ଗ ଦ୍ୱିତୀୟ ସ୍କନ୍ଦ 10 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏ ଭାଗବତମରେ 10ଟି ବିଷୟ ରହିଛି, 10ଟି ବିଷୟରେ ସବୁକିଛି ଜ୍ଞାନ ଦିଆଯାଇଛି, ସେଥିପାଇଁ ଏଇଟା ମହାପୁରାଣ। ଅନ୍ୟ ପୁରାଣ ସବୁ ଖାଲି ପୁରାଣ କହିଥାଏ, କିନ୍ତୁ ଭାଗବତ ମହାପୁରାଣ, କାହିଁକିନା ଏଠି ସବୁକିଛି ଜ୍ଞାନ ଏଥିରେ ରହିଛି। ପ୍ରଥମ ହେଉଛି ସ୍ୱର୍ଗ ଏବଂ ବିସର୍ଗ, କେମିତି ସୃଷ୍ଟି ହେଉଛି ଭୌତିକ ଜଗତ, ଏ ଭୌତିକ ଜଗତ ସୃଷ୍ଟି ଆଉ ବିସ୍ତାର ତାପରେ ତ ହେବ, ଏ ସୃଷ୍ଟି ବିଷୟରେ ଏତେ ରହସ୍ୟ ରହିଛି, ଏ ପର୍ଯ୍ୟନ୍ତ ମଧ୍ୟ ବୈଜ୍ଞାନିକମାନେ ତାଙ୍କର ଗବେଷଣା ଚାଲିଛି କିଭଳି ସୃଷ୍ଟି ହେଉଛି। କିନ୍ତୁ ଆମେ ଯଦି ଭାଗବତଙ୍କର ତୃତୀୟ ସ୍କନ୍ଦ ପଢ଼ିଦେବା, ଜାଣିଯିବା କେମିତି ସୃଷ୍ଟି ହେଉଛି। ପ୍ରଭୁପାଦ ମହାରାଜ କହନ୍ତି, ଗୋଟେ ଉଦାହରଣ ଦିଅନ୍ତି, ଯେଭଳି ଭାବରେ ଆମେ ଯଦି ଜାଣିବା ପାଇଁ ଚାହିଁବା ଆମର ପିତା କିଏ, ଆମର ପିତା କିଏ, ଆଜିକାଲି ମଡ଼ର୍ଣ୍ଣ ଯୁଗରେ ସବୁ ବାହାରିଲାଣି ଜିନ୍ ଟେଷ୍ଟ କରି ଜାଣିହେବ କି ତୁମର ପିତା। ତେଣୁ ଜିନ୍ ଟେଷ୍ଟ କରି ପୃଥିବୀରେ 700ରୁ ଉର୍ଦ୍ଧ୍ୱ କୋଟି ଜୀବ ରହିଛନ୍ତି, ସମସ୍ତଙ୍କର ଜିନ୍ ଟେଷ୍ଟ କର, ତୁମେ କିଏ ଜାଣିବ ତୁମ ପିତା କିଏ, ତୁମର ଜୀବନ ଚାଲିଯିବ। କିନ୍ତୁ ଯଦି ତୁମେ ମାଆଙ୍କୁ ପଚାରିବ ତୁମର ପିତା କିଏ, ସେ କହିଦେବେ ଇଏ ତୁମର ପିତା, ଗୋଟିଏ ମୁହୂର୍ତ୍ତରେ ତୁମେ ସବୁ ଜ୍ଞାନ ପ୍ରାପ୍ତ ହୋଇଯିବ, ପିତାଙ୍କ ବିଷୟରେ ଜ୍ଞାନ ପ୍ରାପ୍ତ ହୋଇଯିବ। ସେହିଭଳି ଭାବରେ ଏ ଦୁଇ ପ୍ରକାର ଉପାୟ ରହିଛି ଜ୍ଞାନ ପ୍ରାପ୍ତିର, ଗୋଟେ ହେଉଛି ଡିସେଣ୍ଡିଂ ପ୍ରୋସେସ୍, ଗୋଟେ ହେଉଛି ଆସେଣ୍ଡିଂ ପ୍ରୋସେସ୍, ଗୋଟେ ହେଉଛି ଅବରୋହଣ ପନ୍ଥା, ଗୋଟେ ହେଉଛି ଆରୋହଣ ପନ୍ଥା। ତେଣୁ ଆମର ଏଇ ଯେଉଁ ପନ୍ଥା ହେଉଛି ଅବରୋହଣ ପନ୍ଥା, ଇମଂ ବିବସତି ଯୋଗଂ ପ୍ରୋକ୍ତବାନ ଅହମ ଅବ୍ୟମ ବିବସ୍ୱାନ ମନବି ପ୍ରାହ ମନୁ ରିଫା ବିବ୍ରବିତ ଏବଂ ପରମ୍ପରା ପ୍ରାପ୍ତମ। ଏଇଭଳି ଭାବେ ପରମ୍ପରା ଭଗବାନ ପ୍ରଥମେ ଜ୍ଞାନ ଦେଉଛନ୍ତି, ଭଗବାନଙ୍କ ଠାରୁ ସବୁକିଛି ଜ୍ଞାନ ଆସୁଛି, ଯେତେ ବଡ଼ ବୈଜ୍ଞାନିକ ହୁଅନ୍ତୁ ସେ ଯେଉଁ ଜ୍ଞାନ ପ୍ରାପ୍ତ ହେଉଛନ୍ତି ସେଇଟା ମଧ୍ୟ ଭଗବାନ ଦେଇଛନ୍ତି। ବୈଜ୍ଞାନିକମାନେ ମୋତେ କହନ୍ତି ତାଙ୍କର ଯେଉଁ ଜ୍ଞାନ ସେଇଟାକୁ ସେ କହନ୍ତି 99% ପର୍ସପିରେସନ୍, 1% ଇନ୍ସପିରେସନ୍। ବୈଜ୍ଞାନିକମାନେ ଗବେଷଣା କରୁଥିବେ 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 ପାଇପାରୁନଥିବେ, ଥିଓରି ପାଇପାରୁନଥିବେ, ହଠାତ୍ ଗୋଟେ ବୁଦ୍ଧି ଆସିଯିବ, ସେଇଟା ହେଉଛି ଇନ୍ସପିରେସନ୍। ଭଗବାନ କହିଲେ ସେ ଇନ୍ସପିରେସନ୍ଟା ମୋ ପାଖରୁ ଆସେ, ମଥା ସ୍ମୃତିର୍ ଜ୍ଞାନମ ଅପହରଞ୍ଚ, ଭଗବାନଙ୍କଠାରୁ ଏ ସ୍ମୃତି ଆସୁଛି ବା ଜ୍ଞାନ ଆସୁଛି। ତେଣୁ ଯଦି ଆମେ ଅବରୋହଣ ପଥରେ ଜ୍ଞାନ ପ୍ରାପ୍ତ ହେବା ପାଇଁ ଚାହିଁବା, ତାହେଲେ ସବୁକିଛି ଜ୍ଞାନ ପ୍ରାପ୍ତ ହୋଇଯିବା, ବହୁତ ସହଜରେ ପ୍ରାପ୍ତ ହୋଇଯିବା। କିନ୍ତୁ ଆରୋହ ପଥରେ ଯେମିତି ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି କରି ସେ ପହଞ୍ଚି ପାରିବେ ନାହିଁ, ଅନ୍ତିମ ସତ୍ୟ ପାଖରେ ପହଞ୍ଚି ପାରିବେ ନାହିଁ, ବ୍ରହ୍ମା ସେ କଥା କହିଛନ୍ତି। ତେଣୁ ଇଏ ଏଇ ଯେଉଁ ଜ୍ଞାନ ରହିଛି, ଏଇ ପ୍ରଥମେ ଏଇ ଯେଉଁ 10ଟି ବିଷୟରେ ଜ୍ଞାନ ରହିଛି ଭାଗବତମରେ, 10ଟି ବିଷୟରେ ଜ୍ଞାନ ରହିଛି, ସ୍ୱର୍ଗ ବିସର୍ଗ କେମିତି ସୃଷ୍ଟି ହେଉଛି, ତାପରେ କେମିତି ସେଇଟାର ବିସ୍ତାର ହେଉଛି, ବିସର୍ଗ କହିଲେ ବିସ୍ତାର। ଏଇଠି ତୃତୀୟ ସ୍କନ୍ଦ ଏବଂ ଚତୁର୍ଥ ସ୍କନ୍ଦ ଏଇ ଦୁଇଟି ସ୍କନ୍ଦରେ ଭଗବାନ କିଭଳି ସୃଷ୍ଟି କରୁଛନ୍ତି, ଭୂତ ପ୍ରକୃତି ଭୌତିକ ଜଗତ ଯାହା ସବୁ ସୃଷ୍ଟି ହେଉଛି ଭଗବାନ କରୁଛନ୍ତି, କେହି କହିପାରିବେ ନାହିଁ ମୁଁ ଏ ସୃଷ୍ଟି କରିଛି ବୋଲି, ଯିଏ ସୃଷ୍ଟିକର୍ତ୍ତା ସେ ହିଁ କହିବେ ମୁଁ ସୃଷ୍ଟି କରିଛି। ଭଗବାନ କହିଲେ ସବୁକିଛିର ସୃଷ୍ଟିକର୍ତ୍ତା ମୁଁ, ଅହଂ ସର୍ବସ୍ୱ ପ୍ରଭୁ, ସବୁକିଛିର ମୂଳ ହେଉଛି ମୁଁ, 10ମ ସ୍କନ୍ଦରେ ଆସିବ ସେ କଥା, ଅହଂ ସର୍ବସ୍ୱ ପ୍ରଭୁ ମଥ ସର୍ବଂ ପ୍ରବର୍ତ୍ତତେ, ଭଗବାନଠାରୁ ସବୁକିଛି ଆସିଛି। ଏଇଟାକୁ ଜାଣିଲେ ଆମେ ସବୁକିଛି ଜ୍ଞାନ ପ୍ରାପ୍ତ ହୋଇଯିବା। ତେଣୁ ଏ ସ୍ୱର୍ଗ କେମିତି ସୃଷ୍ଟି ହେଉଛି ତା'ର କେମିତି ବିସ୍ତାର, ବ୍ରହ୍ମା ବିସ୍ତାର କରୁଛନ୍ତି ଏ ତୃତୀୟ ସ୍କନ୍ଦ ଏବଂ ଚତୁର୍ଥ ସ୍କନ୍ଦରେ, ସ୍ୱର୍ଗ ଏବଂ ବିସର୍ଗ କେମିତି ଭଗବାନ ସୃଷ୍ଟି କରୁଛନ୍ତି ତା କେମିତି ବିସ୍ତାର ହେଉଛି, ଏସବୁ ବର୍ଣ୍ଣନା କରାଯିବ। ଅନ୍ୟ ସବୁ 8ଟି ବିଷୟ ଅନ୍ୟ ସବୁ ଯେଉଁ ରହିଛି, ପଞ୍ଚମ ସ୍କନ୍ଦଠୁ ଆରମ୍ଭ କରି 12ମ ସ୍କନ୍ଦ ପର୍ଯ୍ୟନ୍ତ ଏସବୁ ବିଷୟରେ କୁହାଯିବ। ତେବେ ଏଠି ଯେଉଁ ବିଦୁର ମୈତ୍ରେୟ ସମ୍ବାଦ ଚାଲିଛି, ମୈତ୍ରେୟ ଜ୍ଞାନ ପ୍ରାପ୍ତ ହେଉଛନ୍ତି କେଉଁଠୁ, ଭଗବାନ ଜ୍ଞାନ ଦେଇଛନ୍ତି ତାଙ୍କୁ, ତା ବାଦ ଶଙ୍କର୍ଷଣଙ୍କ ଠାରୁ ମଧ୍ୟ ସେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି। ଶଙ୍କର୍ଷଣ ଯିଏକି ଏ ସମସ୍ତ ଭୌତିକ ଜଗତକୁ ଧାରଣ କରିଛନ୍ତି, ତାଙ୍କର 1000 ମସ୍ତକରୁ ଫଣାରୁ ଗୋଟିଏ ଫଣାରେ ରହିଛି। ଏ ଯେଉଁ ଭୌତିକ ଜଗତ ହେଉଛି 50 କୋଟି ଯୋଜନ, 400 କୋଟି ମାଇଲ, ଏ ଭଗବାନଙ୍କର 1000 ଫଣାରୁ ଗୋଟିଏ ଫଣାରେ ସୋରିଷ ଭଳି ରହିଛି। ଏ ତୃତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଏ ପରମ୍ପରାରେ ଆସୁଛି ଶଙ୍କର୍ଷଣ। ଶଙ୍କର୍ଷଣ ଜ୍ଞାନ ଦେଉଛନ୍ତି ଚତୁଷ୍ଣ, ଚାରି କୁମାର, ତାଙ୍କଠାରୁ ଆସିଥିଲେ ସାଂଖ୍ୟୟନ ଋଷି, ସାଂଖ୍ୟୟନ ସେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି। ତାପରେ ସାଂଖ୍ୟୟନ ଠାରୁ ଏ ପରମ୍ପରାରେ ଆସୁଛନ୍ତି ମୈତ୍ରେୟ ମୁନି, ପ୍ରାପ୍ତ ହେବେ ସେ ଜ୍ଞାନ। ତୃତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି। ଚାରିକୁମାର ଠାରୁ ସାଂଖ୍ୟାୟନ, ସାଂଖ୍ୟାୟନଙ୍କ ଠାରୁ ପରାଶର ଏବଂ ବୃହସ୍ପତି। ବୃହସ୍ପତି ଯେଉଁ ଦେବତାମାନଙ୍କର ଗୁରୁ, ସେ ଭାଗବତ ଜାଣିଛନ୍ତି, ତାଙ୍କଠାରୁ ଆସିଛନ୍ତି ଉଦ୍ଧବ, ଯିଏକି ଉଦ୍ଧବ ପ୍ରଥମେ କହିଥିଲେ। ଉଦ୍ଧବ ମଧ୍ୟ ଭଗବାନଙ୍କଠାରୁ ମଧ୍ୟ ଜ୍ଞାନ ପ୍ରାପ୍ତ ହୋଇଛନ୍ତି। ତେବେ ପରାଶରଙ୍କ ଠାରୁ ବୃହସ୍ପତି, ପରାଶରଙ୍କଠାରୁ ଇଏ ପରାଶର ହେଉଛନ୍ତି ବ୍ୟାସଦେବଙ୍କର ପିତା, ବ୍ୟାସଦେବ ତାଙ୍କଠାରୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି। ବ୍ୟାସଦେବଙ୍କ ଠାରୁ ପ୍ରାପ୍ତ ହୋଇଛନ୍ତି ମୈତ୍ର, ଏ ପରାଶରଙ୍କ ଠାରୁ ପ୍ରାପ୍ତ ହୋଇଛନ୍ତି ମୈତ୍ରମୁନି। ମୈତ୍ରମୁନି ଗୋଟେ ପରମ୍ପରା ଆସୁଛି, ଏ ଗୋଟେ ପରମ୍ପରା, ଆମର ଗୋଟେ ପରମ୍ପରା ରହିଛି। କ'ଣ ବ୍ରହ୍ମାଙ୍କ ଠାରୁ ଆସୁଛି ବ୍ରହ୍ମା ଦେଲେ ଜ୍ଞାନ, ଭଗବାନ ପ୍ରଥମେ ଜ୍ଞାନ ଦେଲେ ବ୍ରହ୍ମାଙ୍କୁ, ବ୍ରହ୍ମା ଦେଲେ ତାଙ୍କର ପୁତ୍ର ନାରଦଙ୍କୁ, ନାରଦ ଦେଲେ ବ୍ୟାସଦେବଙ୍କୁ, ବ୍ୟାସଦେବ ଦେଲେ ସୁଖଦେବଙ୍କୁ, ଏହିଭଳି ଭାବରେ ଆମର ପରମ୍ପରା ଆସୁଛି। ବ୍ରହ୍ମ ମାଧ୍ୟ ଗୌଡ଼ିଏ ପରମ୍ପରା, ଏ କଳିଯୁଗର ଆଚାର୍ଯ୍ୟ ହେଉଛନ୍ତି ମାଧ୍ୟାଚାର୍ଯ୍ୟ, ଏ ପରମ୍ପରାରେ ଆମେ ଆସୁଛେ। ପ୍ରଭୁପାଦ ମହାରାଜ କହନ୍ତି ଯେମିତି ପୋଷ୍ଟ ବକ୍ସର ଉଦାହରଣ ଦେଇଛନ୍ତି, ଆମେ ଯେମିତି ଚିଠି ପକାଇବା ପୋଷ୍ଟ ବକ୍ସରେ ପକାଇଦେଲେ ଯେଉଁଠିକି ଯିବା ପାଇଁ ଚାହିଁବା ଲେଖିଥିବା ସେଠି ଯାଇ ପହଞ୍ଚିଯିବ, କିନ୍ତୁ ଯେକୌଣସି ବକ୍ସରେ ପକାଇଲେ ସେଇଟା ଯିବ ନାହିଁ। ସେହିଭଳି ଭାବରେ ପରମ୍ପରା, ଏ ପରମ୍ପରାରେ ଜ୍ଞାନ ଆସୁଛି, ପରମ୍ପରାରେ ଆମେ ଜ୍ଞାନ ପ୍ରାପ୍ତ ଏବଂ ପରମ୍ପରା ପ୍ରାପ୍ତ। ପଦ୍ମପୁରାଣରେ ମଧ୍ୟ ଶିବଜୀ କହିଲେ ସେ କଥା, ଅଥ କଳୌ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟନ ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବା କିତି ପାବନ। ପରମ୍ପରା ବିହୀନା ଯେ ମନ୍ତ୍ରାତ୍ୟ ନିଷ୍ଫଳା ମତା, ପରମ୍ପରାରେ ଜ୍ଞାନ ଆସୁଛି। କଳିଯୁଗରେ 4ଟି ସମ୍ପ୍ରଦାୟ ରହିଛନ୍ତି, ଶ୍ରୀ ହେଉଛି ଲକ୍ଷ୍ମୀଙ୍କର ସମ୍ପ୍ରଦାୟ, ଆମର ସମ୍ପ୍ରଦାୟ ହେଉଛି ବ୍ରହ୍ମାଙ୍କ ସମ୍ପ୍ରଦାୟ, ରୁଦ୍ର ଶିବଜୀଙ୍କର ଗୋଟେ ସମ୍ପ୍ରଦାୟ ରହିଛି, ଏବଂ ବ୍ରହ୍ମାଙ୍କର ଯେଉଁ 4 ପୁତ୍ର ରହିଛନ୍ତି ସନକ, ସନାତନ, ସନାତନ, ସନତ କୁମାର, ତାଙ୍କଠାରୁ ଗୋଟେ ପରମ୍ପରା ଆସୁଛି। ତେଣୁ ଯେଉଁମାନେ ଜ୍ଞାନ ପ୍ରାପ୍ତ ହେଉଛନ୍ତି ପରମ୍ପରାରୁ ପ୍ରାପ୍ତ ହେଉନାହାନ୍ତି, ଶିବଜୀ କହୁଛନ୍ତି ସେ ନିଷ୍ଫଳା ମତା, ତାର କିଛି ଫଳ ହେବ ନାହିଁ। ତେଣୁ ବିଦୁର ମୈତ୍ର ଏସବୁ କଥା ତ ଚାଲିଛି, ଆମେ ଏତେ ସବୁ ସେ ଆଲୋଚନା କରିବା ନାହିଁ, ଏତେ ଇଣ୍ଟ୍ରୋଡକ୍ସନ୍ ଦେବା ନାହିଁ। ବିଦୁର ଯାଇକରି, ବିଦୁର ଜଣେ ସାମାନ୍ୟ ବ୍ୟକ୍ତି ନୁହନ୍ତି, ସେ ହେଉଛନ୍ତି ମହାଜନ, ସେ ସବୁକିଛି ଜ୍ଞାନ ତାଙ୍କ ପାଖରେ ଅଛି, ମହାଜନ ସିଏ, ମହାଜନ ଜାଣନ୍ତି ଧର୍ମତତ୍ତ୍ୱ, ଧର୍ମକୁ, ଧର୍ମନ୍ତୁ ସାକ୍ଷାତ ଭଗବତ ପ୍ରଣୀତମ ନା ବି ବିଦୁ ରୋଷେଇ ନା ବି ଦେବା, ଧର୍ମ ଭଗବାନ ହିଁ ପ୍ରଣୟନ କରିବେ, ଆଉ କେହି ଜାଣିପାରିବେ ନାହିଁ ଧର୍ମ କ'ଣ। ଏମିତିକି ଦେବତାମାନେ ଋଷିମାନେ ସେମାନେ ମଧ୍ୟ ଜାଣିପାରୁନାହାନ୍ତି, କୁତୋନ ବିଦ୍ୟାଧର ଚାରଣ ଦେହ, ଆଉ ବିଦ୍ୟାଧର ଚାରଣ ଏମାନଙ୍କ କଥା କ'ଣ କହିବା। ତେଣୁ ଇଏ ତାକୁ କିଏ ଜାଣନ୍ତି ତାହେଲେ, ନା ଦ୍ୱାଦଶ ସେଇଠି ବିଜାନିମ ସ୍ୱୟଂଭୁ ନାରଦ ଶମ୍ଭୁ କୁମାର କପିଳ ମନୁ, ଏମାନେ ସବୁ 12 ମହାଜନ ରହିଛନ୍ତି, ସେମାନେ ଜାଣନ୍ତି ଧର୍ମ, ଧର୍ମଂଶ ତତ୍ତ୍ୱ ନିହିତ ଗୁହାୟା, ଧର୍ମର ତତ୍ତ୍ୱ ବୁଝିବା ଏତେ ସହଜ ନୁହଁ, ବଡ଼ ବଡ଼ ମୁନି ଋଷିମାନେ ମଧ୍ୟ ଜାଣିପାରନ୍ତି ନାହିଁ କ'ଣ ଧର୍ମର ତତ୍ତ୍ୱ, ଧର୍ମର ତତ୍ତ୍ୱ ନିହିତ ଗୁହାୟା। ତେଣୁ ଇଏ ପଚାରୁଛନ୍ତି, ଭଗବାନ ଏ ଜ୍ଞାନ ଦେଇଛନ୍ତି, ଉଦ୍ଧବ ଭଗବାନ ଯିବା ପୂର୍ବରୁ ପ୍ରଭୁପାଦ ମହାରାଜ କହିଛନ୍ତି ଭଗବତ ଗୀତାରେ ଜ୍ଞାନ ଭଗବାନ ଦେଇଥିଲେ ଅର୍ଜୁନକୁ, କିନ୍ତୁ ଅର୍ଜୁନକୁ ସେତିକି ଜ୍ଞାନ ଦେଲେ ଯେତିକି ସେ ଯେଉଁ ଜ୍ଞାନ ପ୍ରାପ୍ତ ହୋଇ ସେ ଯୁଦ୍ଧ କରିବେ, ସେ ସମୟରେ ଯୁଦ୍ଧର ଆବଶ୍ୟକତା ଥିଲା, ମହାଭାରତ ଯୁଦ୍ଧ ଦୁଇପଟେ ଶଙ୍ଖ ବାଜିଯାଇଛି, କିନ୍ତୁ ଅର୍ଜୁନଙ୍କର ମଧ୍ୟ ଉତ୍ସାହ ଥିଲା ଯୁଦ୍ଧ କରିବା ପାଇଁ, କିନ୍ତୁ ଭଗବାନ ଚାହୁଁଥିଲେ ଏହି ସମୟରେ ଏଇ ଭଗବତ ଗୀତାର ଜ୍ଞାନ ଦେବେ। ତେଣୁ ଯଦିଓ ଅର୍ଜୁନଙ୍କର ବହୁତ ଉତ୍ସାହ ଥିଲା, ଧନୁରୁ ଉଦ୍ୟମ ପାଣ୍ଡବ ବୋଲି କୁହାଯାଇଛି, ଧନୁ ଧରି ପ୍ରସ୍ତୁତ ହୋଇଗଲେ ଯୁଦ୍ଧ କରିବା ପାଇଁ, କିନ୍ତୁ ଭଗବାନ ତାଙ୍କର ହୃଦୟରେ ବିଷାଦ ବଳିଦେଲେ, ବିଷାଦ ଆସିଗଲା ତାଙ୍କର। ତେଣୁ ସେ ବିଭିନ୍ନ ପ୍ରଶ୍ନ ପଚାରିଲେ, ଯୁଦ୍ଧ କରିବେ ନାହିଁ ବୋଲି କହିଲେ। ତେଣୁ ଭଗବାନ ସେତିକି ଜ୍ଞାନ ଦେଲେ ଯାହାଦ୍ୱାରା କି ସେ ଯୁଦ୍ଧ କରିବେ, କରିସେ ବଚନମ ତବ। ଭଗବତ ଗୀତାର ଜ୍ଞାନ ପ୍ରାପ୍ତ ହୋଇ ଅର୍ଜୁନ କହିଲେ ନଷ୍ଟ ମୋହ, ମୋର ମୋହ ଦୂର ହୋଇଗଲା। ତେଣୁ ଭଗବାନ ଆଉ କହିଲେନି ତୁମେ ଯୁଦ୍ଧ କର ବୋଲି, ଭଗବାନ ଏଭଳି ଜ୍ଞାନ ପ୍ରଦାନ କରିଦେଲେ। ଆଉ ଅର୍ଜୁନ କହିଲେ ମୁଁ ଯୁଦ୍ଧ କରିବି, କରିସେ ବଚନମ ତବ। କିନ୍ତୁ ଭଗବାନ ଯେଉଁ ଧର୍ମ ସ୍ଥାପନ କରିବେ ନା, ଭଗବାନ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ପରିତ୍ରାଣ ଏ ସାଧୁନା, ଭଗବାନ ଯେଉଁ ଆସନ୍ତି ତିନୋଟି କାର୍ଯ୍ୟ କରନ୍ତି ସାଧୁମାନଙ୍କୁ। ଆଜି ଆମେ ଭଗବାନଙ୍କ ଲୀଳାକୁ ସବୁ ଆଲୋଚନା କରୁଛେ, ଏଇଥିରେ ଆମେ ଆନନ୍ଦ ପ୍ରାପ୍ତ ହେଉଛେ। ସାଧୁମାନଙ୍କର ଆନନ୍ଦ କ'ଣ ଅଛି, କେଉଁଥିରେ ଅଛି? ତେଣୁ ବିନାଶାୟ ଚ ଦୁଷ୍କୃତାମ୍, ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ ତାଙ୍କୁ ବିନାଶ କରିବେ ଏବଂ ଧର୍ମ ସ୍ଥାପନ କରିବେ। ତେଣୁ ସିଏ ଅର୍ଜୁନକୁ ଯେଉଁ ଜ୍ଞାନ ଦେଲେ ପୂର୍ଣ୍ଣ ଜ୍ଞାନ ପ୍ରଦାନ କରିନାହାନ୍ତି, ସେତିକି ଜ୍ଞାନ ଦେଲେ ଯାହାଫଳରେ କି ସିଏ ଯୁଦ୍ଧ କରିବେ। ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟ 32 ଶ୍ଳୋକରେ ପ୍ରଭୁପାଦ ମହାରାଜ ଏଇଟା କହିଛନ୍ତି। ଆପଣ ଭାବିବେ ମୁଁ କହୁଛି ବୋଲି କଥା, ତେଣୁ ପ୍ରଭୁପାଦ ମହାରାଜ ଏଇଟା କହିଛନ୍ତି। ପ୍ରଭୁପାଦ 3:32 ଶ୍ଳୋକରେ ଦେଖନ୍ତୁ, ତା ଦେହରେ ପରପୋର୍ଟରେ ପ୍ରଭୁପାଦ ମହାରାଜ କହିଛନ୍ତି ଭଗବତ ଗୀତା, ଅନଡାଉଟେଡ଼ଲି ଭଗବତ ଗୀତା ୱାଜ୍ ସ୍ପୋକନ୍ ବାଇ ଦି ଲର୍ଡ ଟୁ ଅର୍ଜୁନ ଇନ୍ ଦ ବ୍ୟାଟଲ୍ ଫିଲ୍ଡ କୁରୁକ୍ଷେତ୍ର, ଜଷ୍ଟ ଟୁ ଏନକରେଜ୍ ଅର୍ଜୁନ ଟୁ ଫାଇଟ୍। ଏ ଶ୍ଳୋକଟି ଅଛନ୍ତି 3:32। କିନ୍ତୁ ଅନଡାଉଟେଡ଼ଲି ଭଗବତ ଗୀତା ୱାଜ୍ ସ୍ପୋକନ୍ ବାଇ ଦ ଲର୍ଡ ଇନ୍ ଦ ବ୍ୟାଟଲ୍ ଫିଲ୍ଡ ଅଫ୍ କୁରୁକ୍ଷେତ୍ର, ଜଷ୍ଟ ଟୁ ଏନକରେଜ୍ ଅର୍ଜୁନ ଟୁ ଫାଇଟ୍ ଆଣ୍ଡ ୟେଟ୍ ଟୁ କମ୍ପ୍ଲିଟ୍ ଦ ଟ୍ରାନ୍ସେଣ୍ଡେଣ୍ଟ ନଲେଜ୍ ଅଫ୍ ଭଗବତ ଗୀତା ଦି ଲର୍ଡ ଇନ୍ସଟ୍ରକ୍ଟେଡ଼୍ ଉଦ୍ଧବ। ତେଣୁ ଆଉ ଯେଉଁ ସବୁ ଜ୍ଞାନ ରହିଥିଲା, ଭଗବାନ ଧର୍ମ ସ୍ଥାପନ କରିବା ପାଇଁ ଆସିଛନ୍ତି, ସେ ଧର୍ମ ସବୁ ପ୍ରିନ୍ସିପଲ୍ ଯେଉଁ ସାର୍ ଯାହା ରହିଛି, ଧର୍ମନୀତି ସବୁ ରହିଛି, ଭଗବାନ ଉଦ୍ଧବଙ୍କୁ ଦେଇଛନ୍ତି। ଏ ଭୌତିକ ଜଗତ ତ୍ୟାଗ କରିବା ପୂର୍ବରୁ ସେ ଦେଇ ଯାଇଛନ୍ତି, ଆମମାନଙ୍କ ପାଇଁ ଦେଇଛନ୍ତି। ଆଣ୍ଡ ଦି ଲର୍ଡ ୱାଣ୍ଟେଡ୍ ଉଦ୍ଧବ ଟୁ ଫୁଲଫିଲ୍ ଇଜ୍ ମିଶନ୍, ଭଗବାନ ଚାହାନ୍ତି ଉଦ୍ଧବ, ଭଗବାନ ଯେଉଁ ଉଦ୍ଦେଶ୍ୟରେ ଆସିଛନ୍ତି ଉଦ୍ଧବଙ୍କୁ ପଠେଇବେ। 10:47 ବର୍ଣ୍ଣନା କରେ, 46:47 ଉଦ୍ଧବ ସନ୍ଦେଶ, ଉଦ୍ଧବଙ୍କୁ ଜ୍ଞାନ ଦେବେ। ତାଙ୍କର ପିତାମାତା ନନ୍ଦ ମହାରାଜ, ଯଶୋଦା ମା, ଗୋପୀମାନଙ୍କ ପାଇଁ ଜ୍ଞାନ ସବୁ ରହିଛି, ଆମେ ସେଇଟା ବୁଝିପାରିବା ନାହିଁ, ସେ ବହୁତ ଉନ୍ନତ ଜ୍ଞାନ। ଆଣ୍ଡ ଡିସେମିନେଟ୍ ନଲେଜ୍ ହୁଇଚ୍ ହି ହ୍ୟାଡ୍ ନଟ୍ ସ୍ପୋକନ୍ ଇଭିନ୍ ଇନ୍ ଭଗବତ ଗୀତା, ଯେଉଁଟାକୁ ସେ ଭଗବତ ଗୀତାରେ କହିନାହାନ୍ତି ସେ ଜ୍ଞାନକୁ ଦେଇଛନ୍ତି ଭାଗବତମରେ। ତେଣୁ ମୁଁ ଯଦି ଏ କଥାଟା ନ କହିଥାନ୍ତି, ପ୍ରଭୁପାଦ ମହାରାଜ କହିଛନ୍ତି, ଆପଣମାନଙ୍କର ମନରେ ଡାଉଟ୍ ଆସିଥାନ୍ତା, ହଁ ଇଏ କ'ଣ ଗୋଟେ କହୁଛି। କିନ୍ତୁ ଯେତେବେଳେ ମୁଁ ପ୍ରଭୁପାଦ କଥା କହିଦେବି, ଆପଣ ଗ୍ରହଣ କରିବେ, ଇଏ ଅଥରିଟି, ଇଏ ସବୁ ଅଥରିଟି। ତେଣୁ ସବୁ କଥାରେ ଆମେ ଅଥରିଟିକୁ କୋର୍ଟ ନ କଲେ ଆପଣଙ୍କ ସନ୍ଦେହ ଆସିବ, ଇଏ କହୁଛନ୍ତି ଭୁଲ ହେଇଥାଇପାରେ ତାଙ୍କର କଥା, ଆମେ ବଦ୍ଧ ଜୀବ, ଆମ ଦୋଷ ସବୁ ରହିଛି। କିନ୍ତୁ ମୁକ୍ତ ଜୀବଙ୍କର ଭ୍ରମ ପ୍ରମାଦ ବିପ୍ରଳିପ୍ସା କରୁଣା ପାଟବ ଆର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ ଦୋଷ ଏହିସବ। ଏ ଯେଉଁ ବଦ୍ଧ ଜୀବର ଯେଉଁ 4 ଦୋଷ ରହିଛି, ସେ ଭୁଲ କରିବ, ଭ୍ରମ ଗୋଟେ ଜିନିଷକୁ ଆଉ ଗୋଟେ ଜିନିଷ ବୋଲି ଭାବିବ, ସେ ହେଉଛି ପ୍ରମାଦ, ଏବଂ ଠକିବା ମନୋବୃତ୍ତି, ସମସ୍ତଙ୍କ ଠକିବା ମନୋବୃତ୍ତି ରହିଛି। ଆଜି ସକାଳେ ଆଜି ମୁଁ ଆସିଲି ରାତିରେ ଯେଉଁ ଆସିଲି ସକାଳ ରାତିରେ ଆସି ପହଞ୍ଚିଲି ବୃନ୍ଦା ବସ୍ରେ ଆସିଲି ବୁର୍ଲାରୁ, ବୁର୍ଲାରୁ ଆସିଲା ବେଳେ ସେ କଣ୍ଡକ୍ଟର ଯିଏ ଅଛନ୍ତି ମୋତେ ସେ ଉପରେ ଦେଇଥିଲେ ସିଟ୍ ଗୋଟେ ସ୍ଲିପର, ଏମିତି ସିଟ୍ ଯେ ଅଛି ଯେ ଏପଟ ସେପଟ କରିହେବ ନାହିଁ, ହଁ ତା ଦେହରେ ଗୋଟେ ପଟେ ମୁଁ ରହିଛି ରହିକିରି। ତାପରେ ମୁଁ ତାଙ୍କୁ ସେ ଦେଖିଲି, ମୁଁ ଶୋଇବା ପୂର୍ବରୁ ତାଙ୍କୁ ଦେଇଦେଇ ପଇସା, ଭାବିକିରି ତାଙ୍କୁ ଦେଲି ପଇସା 400-500 ଭିତରେ ପଡ଼ିବ, ମୁଁ ଭାବିକି 500 ଦେଉଛି, ଭାବି ଦେବି ବାହାରି ଟିକେ ରୁହ ଅପେକ୍ଷା କର। ମୁଁ 2 କହିଲି, ଯେତେବେଳେ ସେ କହିଲା ମୁଁ ସେ ବାଧ୍ୟ ଶୋଇ, ମୁଁ କହିଲି ଠିକ୍ ଅଛି ଶୋଇ ବୋଲି। ଶୋଇଲା ପରେ ମୋତେ ଉଠେଇଲା, ଉଠିଲା ବେଳକୁ ସେଠି ଲାଇଟ୍ ନାହିଁ, ଅନ୍ଧାର, ମୋତେ ନିଦ ହୋଇଯାଇଛି। ଆଉ ଏ ଯେଉଁ ଆଜିକାଲି ଯେଉଁ ମୋଦି ସରକାର ଯେଉଁ ବାହାର କରିଛନ୍ତି ଟଙ୍କା, 100 ଗୋଟେ 500 କି ଜାଣିହେବ ନାହିଁ, ମୁଁ ଗୋଟେ ଭାବୁଛି କ'ଣ 500 ଭାବୁଛି 100, ହଁ 500 ଗୋଟେ ରହିଲି ଆଉ ଗୋଟେ 100 ଧରିକି ଏମିତି ଭାବୁଛି 200, ସେ ଅପେକ୍ଷା କରିଛି କେତେ ଆଉ ଇଏ କରି ମୁଁ ଉଠିପାରୁନାହିଁ, ଏମିତି କରି 2 ଦେଲି, ମୁଁ ଭାବୁଛି 200 ଦେଇଛି ଆଉ ଦେବି କହୁଛି, ନ ଦେଉଛି ବୋଲି କହୁଛି, ନା ଆଉ ଦେବି କ'ଣ ହେଇଗଲାଣି ପରା, କହିକିରି ମୋତେ 100 ଫେରେଇଲେ। ମୁଁ ଜାଣିନି, ତାପରେ ମୁଁ ଭାବିଲି 500 ଟଙ୍କା ତ ଦେଇଛି ବୋଧେ, ତାପରେ ପଚାରିଲି କ'ଣ କେତେ ଟଙ୍କା ଦାମ, ସେ ଅନ୍ୟମାନେ ପଚାରିଲି ନା 400 ଟଙ୍କା, 350 ବସିବା ପାଇଁ ଉପରେ 400 ଟଙ୍କା, ତାପରେ ମୁଁ ପଚାରିଲି ତାକୁ ତୁମର କେତେ ଭଡ଼ା, ପଚାରିଲି ଆପଣ କେତେ ଦେଇଥିଲେ, ଜାଣିଛି ଠିକ ଭାବରେ କିନ୍ତୁ ରଖିଥିଲା 500 ଟଙ୍କା, କହିଲେ ଜାଣିବି ଦେଇଦେଇଛି ଆଉ। ଇଏ ଠିକ ଠକିବା ମନୋବୃତ୍ତି, ସମସ୍ତଙ୍କର ଚିଟିଂ ମେଣ୍ଟାଲିଟି ରହିଛି, ବଦ୍ଧ ଜୀବରେ ଚିଟିଂ ମେଣ୍ଟାଲିଟି ରହିଛି, ଜଣେ ମୁକ୍ତ ଜୀବରେ ଏସବୁ ନଥାଏ। ଭ୍ରମ ପ୍ରମାଦ ବିପ୍ରଳିପ୍ସା କରୁଣା ପାଠବ, କରୁଣା ପାଠବ କହିଲେ ଆମର ଇନ୍ଦ୍ରିୟମାନେ ଯେଉଁ ରହିଛନ୍ତି ଏ ଦୋଷଯୁକ୍ତ, ଆମେ ଚକ୍ଷୁରେ ନିର୍ଦ୍ଦିଷ୍ଟ ଦେଖିପାରିବା, ନିର୍ଦ୍ଦିଷ୍ଟ ବସ୍ତୁ ଦେଖିପାରିବା, ନିର୍ଦ୍ଦିଷ୍ଟ କଣ୍ଡିସନରେ ଦେଖିପାରିବା, ଆପଣ ଯେମିତି ରହିଛି କ୍ୟାମେରା ସବୁ ଦେଖୁଛି ତା'ର ସବୁ ରହିଛି, ଆମେ ଦେଖିପାରିବା ନାହିଁ, ସେ କ୍ୟାମେରା ଦେଖିପାରିବ, କରୁଣା ପାଠବ ଏସବୁ ରହିଛି। ଯାହା ବି ହଉ, ତେଣୁ ବିଦୁର ମୈତ୍ରମୁନି ଯେତେବେଳେ ଭଗବାନ ଚାଲିଯିବେ, ଧରାଧମ ତ୍ୟାଗ କରି ଚାଲିଯିବେ, ଏକାଦଶ ସ୍କନ୍ଧରେ 6 ଅଧ୍ୟାୟରୁ 31 ଅଧ୍ୟାୟ ପର୍ଯ୍ୟନ୍ତ ସବୁ ଜ୍ଞାନ ଦେଇଛନ୍ତି, ସବୁ ଭଗବତ ଗୀତାରେ ଯେଉଁ ଜ୍ଞାନ ଦେଲେ ତାଠାରୁ ଆହୁରି ଉନ୍ନତ ଜ୍ଞାନ ଦେଇଛନ୍ତି, ଉଦ୍ଧବକୁ ଦେଇଛନ୍ତି, ଏବଂ ଭଗବାନଙ୍କର ବ୍ୟବସ୍ଥାରେ ମୈତ୍ରମୁନି ଆସି ସେଠି ପହଞ୍ଚି ଯାଇଛନ୍ତି, ମୈତ୍ରମୁନି ଆସି ସେଠି ପହଞ୍ଚି ଯାଇଛନ୍ତି, ତେଣୁ ସିଏ ମଧ୍ୟ ସେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି। କିନ୍ତୁ ଗୋଟିଏ କଥା ଏଠି ଜାଣିବାର ଅଛି, ଯେଉଁ ଜ୍ଞାନ ଉଦ୍ଧବ ପାଇଛନ୍ତି ସେ ଜ୍ଞାନ ମୈତ୍ରମୁନି ପାଇନାହାନ୍ତି, ଇଏ ଗୋଟେ ଆଶ୍ଚର୍ଯ୍ୟ କଥା। ଇଏ ସବୁ ରହସ୍ୟ ସବୁ ରହିଛି। ତୃତୀୟ ସ୍କନ୍ଧ 4ର୍ଥ ଅଧ୍ୟାୟରେ ସେ ଶ୍ଲୋକଟି ଅଛନ୍ତି, ମହ୍ୟଂ ମହାପ୍ରଭୁ ଆମେ ଜାଣିଥିବେ, ମହାପ୍ରଭୁ ସହିତ ଆମେ ଆଲୋଚନା କରୁ, ମହ୍ୟଂ ଗୋଟେ ଶବ୍ଦ ରହିଛି, କାହିଁକି ମହ୍ୟଂ କୁହାଗଲା, ମହ୍ୟଂ ଶବ୍ଦର ଅର୍ଥ ହେଉଛି ଇତି, ହଁ 3:4-19 ଶ୍ଲୋକ, 3:4-19 ଶ୍ଲୋକରେ ଏଇଟା ବିଦୁର ଉଦ୍ଧବ ସମ୍ବାଦ ସବୁ ରହିଛି। ସେଠି କହୁଛନ୍ତି ସିଏ, ଇତି ଆବେଦିତ ହାର୍ଦ୍ଧାୟ ମହ୍ୟଂସ ଭଗବାନ ପର ଆଦିଦେଶ ଅରବିନ୍ଦାକ୍ଷ ଆତ୍ମନଃ ପରମାନ୍ ସ୍ଥିତି। ଭଗବାନଙ୍କ ସମ୍ବନ୍ଧ ଜ୍ଞାନ ଯେଉଁ ରହିଛି, ପରମ ଜ୍ଞାନ ରହିଛି, ପରମାନ୍ ସ୍ଥିତି, ଏଇଟାକୁ ମହ୍ୟଂ ମୋତେ ସେ ପ୍ରଦାନ କଲେ, ନଟ୍ ନ ମୈତ୍ରଙ୍କୁ ଦେଇନାହାନ୍ତି। ଇଏ ବଡ଼ ଅଦ୍ଭୁତ କଥା, ବଡ଼ ରହସ୍ୟ କଥା। 3:4-19ରେ ଏକଥା କୁହାଯାଇଛି। ତେଣୁ ଏଇ ଶ୍ଲୋକରେ ଭାବାର୍ଥରେ କୁହାଯାଇଛି ସେଟା, ଯେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ମହ୍ୟଂ ନ ତୁ ମୈତ୍ରେୟାନ୍ ମୈତ୍ରେୟାପି ତ୍ୟର୍ଥ, ମୈତ୍ର ସେଇଠି ରହିଛନ୍ତି କିନ୍ତୁ ସେ ଜ୍ଞାନ ମୈତ୍ରମୁନି ପାଇନାହାନ୍ତି। ଏଇଟା କହିବାର ଉଦ୍ଦେଶ୍ୟ ହେଉଛି ଯେ ଆତ୍ମନ ସ୍ୱସ୍ୟ ସ୍ଥିତି, ଭଗବାନଙ୍କ ସମ୍ବନ୍ଧରେ ଯେଉଁ ଜ୍ଞାନ ରହିଛି ସେଇଟାକୁ ଉଦ୍ଧବ ଜାଣିଛନ୍ତି କିନ୍ତୁ ମୈତ୍ରମୁନି ଜାଣିନାହାନ୍ତି। ଲୀଳୟା ମର୍ଯ୍ୟାଦାଂଚ ଦ୍ୱାରକାଦି ଧାମସୁ ନିତ୍ୟ ନିବାସଶ୍ଚ, କିନ୍ତୁ ଯାହା ଯେଉଁ ଭଗବାନଙ୍କ ସମ୍ବନ୍ଧରେ ଯେଉଁ ବୃନ୍ଦାବନ ଭଗବାନକୁ କୁହାଯାଏ, ଭଗବାନ ହେଉଛନ୍ତି ଦ୍ୱାରକାରେ ସେ ହେଉଛନ୍ତି ପୂର୍ଣ୍ଣ, ମଥୁରାରେ ପୂର୍ଣ୍ଣତର, ବୃନ୍ଦାବନରେ ପୂର୍ଣ୍ଣତମ, ତାଙ୍କ ଭିତରେ ମଧ୍ୟ ତାରତମ୍ୟ ରହିଛି, ସବୁ ଲୀଳା ସବୁ ରହିଛି, ଏ ମର୍ଯ୍ୟାଦା ଇତ୍ୟାଦି ଦ୍ୱାରକାଦିଶୁ ନିତ୍ୟ ନିବାସଂଶ, ସେସବୁ ନିତ୍ୟ ନିବାସ ଭଗବାନଙ୍କର, କିନ୍ତୁ ଯାହା ସ୍ଥିତି ସୁଖଦେବ ନ ବିବୃତ, ସୁଖଦେବ ମଧ୍ୟ ଜାଣିଛନ୍ତି ବହୁତ କଥା, ସେ କହିନାହାନ୍ତି। ପ୍ରଭୁପାଦ ମହାରାଜ କହିଛନ୍ତି ସେଠି ଏତେ ଉନ୍ନତ ଭକ୍ତ ନଥିଲେ ଏସବୁ ଜ୍ଞାନ ପ୍ରଦାନ କରିବା ପାଇଁ, ଆହୁରି ବହୁତ ଜ୍ଞାନ ରହିଛି ସେ ଦେଇନଥିଲେ, କାହିଁକି ସେଠି ଉପଯୁକ୍ତ ଶ୍ରୋତା ନଥିଲେ, ଯେଉଁ 60,000 ଋଷି ସବୁ ଥିଲେ ଯିଏ ଦିନ ରାତି ନ ଖାଇ ନ ପିଇ ନିଦ୍ରା ନ ଯାଇକରି ବିଶ୍ରାମ ନ ନେଇ ଶ୍ରବଣ କରୁଥିଲେ, ସେମାନଙ୍କର ଏତେ ଉନ୍ନତ ସ୍ଥିତି ନଥିଲା, ଆଉ ଆମମାନଙ୍କ କଥା କ'ଣ କହିବା। ସେଠି କହୁଛନ୍ତି ନ ସୁଖେଦେବନ ବିବୃତା ନା ବି ଉଦ୍ଧବେନ ବିଦୁରାୟା, ଉଦ୍ଧବ ମଧ୍ୟ ବିଦୁରଙ୍କୁ କହିଲେ ନାହିଁ, ତସ୍ମୈ କସ୍ମୈଚିତ୍ ଅପି ଇତ୍ୟାଦି ବିଶେଷ, ତେଣୁ କେହି ଏ ପରମ ଜ୍ଞାନ କଥା କୁହାଯାଇ ନାହିଁ, ଆହୁରି ଉନ୍ନତ ସ୍ଥିତି ସବୁ ଜ୍ଞାନ ସବୁ ରହିଛି। ଯାହା ବି ହଉ, ଯେତିକି ଆମ ଜ୍ଞାନ ଦିଆଯାଉଛି ସେତିକି ତ କାହିଁରେ କ'ଣ, ଆଉ ସେତିକି କାହିଁରେ କ'ଣ, ସେଇ ଜ୍ଞାନ ପ୍ରାପ୍ତ ହେଇକି ପରୀକ୍ଷିତ ମହାରାଜ କହିଲେ, ଅନ୍ତିମରେ କହିବେ ସେଇଟା, ମୋତେ ଅନୁମତି ଦିଅନ୍ତୁ ମୁଁ ଧ୍ୟାନ କରିବି, ବର୍ତ୍ତମାନ ଧ୍ୟାନ କରି ସେ ଶରୀରକୁ ତ୍ୟାଗ କରିଦେବେ, ତାପରେ ଏ ଯେଉଁ ରହିଛି ତକ୍ଷକ ଆସି ତାଙ୍କ ଶରୀରକୁ ଦଂଶନ କରିବ, ସେସବୁ ତାଙ୍କ ଶରୀରରେ ଜଳିଯିବ, ସେଠି ତା ପୂର୍ବରୁ ସେ ଶରୀର ତ୍ୟାଗ କରିଦେଇଥିବେ। ତେଣୁ ଯାହା ହଉ, ଏଠି ବହୁତ କଥା ରହିଛି, ତେଣୁ ଏଠି ଯେଉଁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରୁଛନ୍ତି, ବିଶେଷ ଭାବରେ ଏଇ କେମିତି ଭୌତିକ ଜଗତ ସୃଷ୍ଟି ହେଉଛି, ଏସବୁ କଥା ତେଣୁ ମୈତ୍ରୀମୁନି ତାର ସବୁ ଉତ୍ତର ଦେବେ, କେମିତି ବ୍ରହ୍ମ ସୃଷ୍ଟି ହେଉଛି, ସୃଷ୍ଟି ବିଷୟରେ ଦ୍ୱିତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଏସବୁ ସୃଷ୍ଟି ଏବଂ କେମିତି ବିସ୍ତାର ହେବ। ତେବେ ଏଠି ଯେଉଁ କଥା କୁହାଯାଉଛି, ଜଣେ ଯତ୍ ସେବୟା ସାଧୁଙ୍କୁ ସେବା କଲେ କ'ଣ ହେବ, ସାଧୁଙ୍କୁ ସେବା ଯତ୍ ସେବା ସାଧୁ କିଏ, ତୃତୀୟ ସ୍କନ୍ଧ ପଚିଶ ଅଧ୍ୟାୟରେ କପିଳଦେବ ଭଗବାନଙ୍କର ଜଣେ ଅବତାର, ସେ କହୁଛନ୍ତି ଆମର କେତେ ସମୟ ପର୍ଯ୍ୟନ୍ତ କଥା ହେବ, ଗୋଟେ ଘଣ୍ଟାଟା ଠିକ୍ ଅଛି। ତେଣୁ ସେ ପଚାରୁଛନ୍ତି ସାଧୁ କିଏ, ଭଗବାନ ମହା କପିଳଦେବ ଭଗବାନ ସେ ମାଆଙ୍କୁ କହୁଛନ୍ତି ଜ୍ଞାନ ଦେଉ, ତୃତୀୟ ସ୍କନ୍ଧ ପଚିଶରୁ ତେତିଶ ଏ ନଅଟି ଅଧ୍ୟାୟରେ ସବୁ ଜ୍ଞାନ ଦେଇଛନ୍ତି। ତେଣୁ ତାକୁ ସେ କହୁଛନ୍ତି ଦେଖ ମା, ପ୍ରସଙ୍ଗମ ଅଜରଂ ପାସମ ଆତ୍ମନ ଚେତ ଖଡ଼ସ ବନ୍ଧାୟ, ବହୁତ ଜ୍ଞାନ ଦେଇଛନ୍ତି ଆମେ ସେଠି କହିବୁ ଖେଳ ସାଧୁ ବିଷୟରେ କହିଛନ୍ତି ଯେଉଁ ଚେତ ଖଡ଼ସ ବନ୍ଧାୟ, ଆମର ଯେଉଁ ମନଟା ରହିଛି ଏଇଟା ଆମର ବନ୍ଧନର କାରଣ ହେବ, ମୁକ୍ତିର ମଧ୍ୟ କାରଣ ହେବ। ଚେତ ଖଡ଼ସ ବନ୍ଧାୟ ମୁକ୍ତ ମୁକ୍ତ ହେଉଛି ଆତ୍ମନ ମତମ, ଏ ମନଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଗୁଣେଷୁ ସତଂ ବନ୍ଧାୟ ରତଂ ବା କୁଂସି ମୁକ୍ତ, ଏଇ ମନଟା ଯଦି ଆମେ ଗୁଣ ଭିତରେ ରଖିବା, ଏ ଭୌତିକ ଜଗତରେ ତ୍ରିଗୁଣର କାରବାର ଚାଲିଛି, ମନଟା ସ୍ୱତଃ ତ୍ରିଗୁଣ ଭିତରେ ରହିବ, କିନ୍ତୁ ସେଇ ମନଟାକୁ ଯଦି ଆମେ ଭଗବାନ ପାଖରେ ଲଗେଇବା ରତଙ୍ଗ ବା କୁଂସି ମୁକ୍ତ, ତାହେଲେ ଏଇଟା ଆମର ମୁକ୍ତିର କାରଣ ହୋଇଯିବ। ତେଣୁ ପ୍ରସଙ୍ଗମ ଅଜରଂ ପାସ, ଏଇ ଯେଉଁ ଆସକ୍ତି ଆମର ରହିଛି, ସମସ୍ତଙ୍କର ଆସକ୍ତି ରହିଛି, ଏଇଟା ଅଜରଂ ପାସଂ, ଏଇଟା କେବଳ ଜରା ହେବ ନାହିଁ, ଆମେ ଜରା ହୋଇଯାଉଛେ, କିନ୍ତୁ ପ୍ରସଙ୍ଗ ଗୋଟେ ଏଭଳି ବସ୍ତୁ, ଆସକ୍ତି ଗୋଟେ ଏଭଳି ବସ୍ତୁ, ସେ କେବଳ ଜରା ହେବ ନାହିଁ। ଆତ୍ମନଃ କବୟ ବିଧୁ, ଯେଉଁମାନେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଜାଣିଛନ୍ତି ସେମାନେ ଏ କଥା କହିବେ। ତେଣୁ ସଏବ ସାଧୁ ସୁକୃତ, ସେଇ ଆସକ୍ତି ଯଦି ଆମେ ସାଧୁଙ୍କ ପ୍ରତି ଲଗେଇଦେବା, ମୁଖ୍ୟ ଦ୍ୱାର ଅପାବୃତ, ଆମର ମୁଖ୍ୟ ଦ୍ୱାର ଖୋଲିଯିବ, ଆମ ପାଇଁ ଭୌତିକ ଜଗତରୁ ଆମେ ମୁକ୍ତି ହୋଇଯିବା। ତେଣୁ ଏଇଠି ସାଧୁର ସଂଜ୍ଞା ଦେଇଛନ୍ତି ଭଗବାନ, କାହିଁକିନା ମା କହିବେ ତାହେଲେ ସାଧୁ କେମିତି ଜାଣିବା, ତିଳ କରିଛନ୍ତି ଏ କରିଛନ୍ତି ସେ ସାଧୁ, ତେଣୁ ଭଗବାନ କହିବେ ସାଧୁ ହେଉଛନ୍ତି କିଏ, ଦୁଇଟି ଲକ୍ଷଣ ଦେଲେ, ଗୋଟେ ହେଉଛି ତଟସ୍ଥ ଲକ୍ଷଣ, ଗୋଟେ ହେଉଛି ସ୍ୱରୂପ ଲକ୍ଷଣ। ତଟସ୍ଥ ଲକ୍ଷଣ ହେଉଛି କାର୍ଯ୍ୟ ଦ୍ୱାରା, କ'ଣ ନା ସାଧୁ କିଏ ନା ତିତିକ୍ଷବ, ସାଧୁର କଥା ଆମେ ଜାଣିବା ଏଇଥିରୁ ପ୍ରଥମ ହେଉଛି ତାଙ୍କର ତିତିକ୍ଷା, କେତେ ସେ ସହିପାରୁଛନ୍ତି, ଯିଏ ଯେତେ ସହିପାରିବ ସେ ସେତେ ଉନ୍ନତ ସାଧୁ। ତିତିକ୍ଷବ ଖାଲି ତିତିକ୍ଷା କରିଦେଲେ ସେ ସାଧୁ ହେବେ ନାହିଁ, ତିତିକ୍ଷବ କାରୁଣିକ, ତାଙ୍କ ପ୍ରତି ଯିଏ ଦ୍ରୋହ କରୁଛନ୍ତି ଅପରାଧ କରୁଛନ୍ତି ତାଙ୍କୁ କରୁଣା କରିବେ। ତିତିକ୍ଷବ କାରୁଣିକ ସୃହୃଦଂ ସର୍ବଦେହିନା, ସମସ୍ତ ଜୀବଙ୍କ ପ୍ରତି ସୃହୃଦ, ସମସ୍ତ ଜୀବଙ୍କ ପ୍ରତି ସୃହୃଦ ବନ୍ଧୁ, ବନ୍ଧୁର ମାନେ ବିଭିନ୍ନ ଡିଗ୍ରୀ ରହିଛି, ମୈତ୍ରୀ ବନ୍ଧୁ ସୃହୃଦ ଏସବୁ ରହିଛି, ବିଭିନ୍ନ ସ୍ତର ରହିଛି। ତେଣୁ ଅତ୍ୟନ୍ତ ଆନ୍ତରିକ ଭାବରେ ଯିଏ ଭଲ ପାଆନ୍ତି ସୃହୃଦ, ସିଏ ହୃଦୟ ସହିତ ଭଲ ପାଆନ୍ତି ସୃହୃଦ, ସିଏ ହେଉଛନ୍ତି ସୃହୃଦଂ ସର୍ବଦେହିନା, ସମସ୍ତ ଜୀବଙ୍କର କେମିତି କଲ୍ୟାଣ ହେବ, ସର୍ବେ ଭବନ୍ତୁ ସଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ ଭବେ। ଆଜି ପ୍ରଭୁପାଦ ମହାରାଜ ଦେଖନ୍ତୁ ସମଗ୍ର ପୃଥିବୀରେ ଭଗବାନଙ୍କର ନାମକୁ ପ୍ରଚାର କଲେ, ହରେ କୃଷ୍ଣ ସମଗ୍ର ବିଶ୍ୱର କଲ୍ୟାଣ ହେଲା, ସମସ୍ତେ ସୁଇସାଇଡ୍ କରୁଥିଲେ, ଜୀବନରେ ଶାନ୍ତି ପ୍ରାପ୍ତ ହୋଇପାରୁନଥିଲେ, ମୁଁ ପ୍ରଭୁପାଦ ମହାରାଜ ଯାଇ ଏସବୁ ପ୍ରଚାର କଲେ, ଭଗବାନ କଥା ପ୍ରଚାର, ଏଇଟା ହେଉଛି ଲୋକମାନଙ୍କର କଲ୍ୟାଣ। ଆଜି ସନ୍ଡେ ପ୍ରୋଗ୍ରାମ କରାଯାଉଛି, ଏ ଲୋକମାନଙ୍କର କଲ୍ୟାଣ ପାଇଁ କରାଯାଉଛି, ଯେଉଁମାନେ ଏଇଟା ଦ୍ୱାରା ମାନେ ପ୍ରଭାବିତ ହେବେ। ସେ ଜଣେ ମାତାଜୀ ଜଣେ ଆସୁଥିଲେ, ପଚାରିଲେ କେଉଁଠି ତୁମର ହେଉଛି, ମୁଁ ଯିବି ସେଠିକି, ଆମେ ଯେଉଁ କହିଲୁ ଇସ୍କନକୁ ଚାଲ ବୋଲି, ସେ ତେଲୁଗୁ ଲୋକ କି କ'ଣ, ମୋ ଘଇତା ଚାଲିଯାଇଛି, ଘଇତା ମରିଯାଇଛି, ମୋ ପୁଅ ମୋତେ ପଚାରୁନାହିଁ, ଏମିତି କହୁଛନ୍ତି। ତେଣୁ ଇଏ ଲୋକଙ୍କର ପ୍ରକୃତ କଲ୍ୟାଣ ଏଥିରେ ଅଛି, ପ୍ରକୃତ କଲ୍ୟାଣ ଏଥିରେ ହେଉଛି ଭଗବାନଙ୍କର ନାମ, ଭଗବାନଙ୍କର ସେବା ମାଧ୍ୟମରେ। ତେଣୁ ଇଏ ଲୋକମାନଙ୍କର କଲ୍ୟାଣ, ଇଏ ସାଧୁର ଲକ୍ଷଣ ହେଉଛି ଏଇଟା। ଇତିକ୍ଷେବ କାରୁଣିକ ସୁହୃଦଂ ସର୍ବଦେଇ, ସମସ୍ତ ଜୀବଙ୍କ ପ୍ରତି ତାଙ୍କର ବନ୍ଧୁ ସିଏ ସୁହୃଦ। ଅଜାତ ଶତ୍ରୁଭ, ଅଜାତ ଶତ୍ରୁଭ କହିଲେ ତାଙ୍କର କେହି ଶତ୍ରୁ ଜାତ ହେଇନାହାନ୍ତି, ଅଜାତ ଶତ୍ରୁଭ। ଆମେ ଜାଣିଥିବେ ଯୁଧିଷ୍ଠିର ମହାରାଜଙ୍କୁ କୁହାଯାଏ ଅଜାତ ଶତ୍ରୁ, ଯଦିଓ ଜନ୍ମରୁ ଏ କୌରବମାନେ ତାଙ୍କ ବିରୁଦ୍ଧରେ ଲାଗିଛନ୍ତି, ତାଙ୍କୁ କେମିତି ହତ୍ୟା କରିବେ ସେଥିପାଇଁ ଷଡ଼ଯନ୍ତ୍ର ଚାଲିଛି। କିନ୍ତୁ ଯୁଧିଷ୍ଠିର ମହାରାଜ କେବେ ତାଙ୍କୁ ଚିନ୍ତା କରୁନଥିଲେ ସେ ଆମର ଶତ୍ରୁ ବୋଲି। ଭଗବତ ଗୀତାରେ ଭଗବାନ କହିଲେ ଆମର ଶତ୍ରୁ କିଏ, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ ମହାସନ ମହାପାପ୍ମା ବିଧି ଏନମ୍ ଇହ ବୈରିଣମ୍, ଏମାନେ ଆମର ଶତ୍ରୁ, ଆଉ କିଏ ଆମର ଶତ୍ରୁ ନାହାନ୍ତି। କାମ କ୍ରୋଧ ଇତ୍ୟାଦି ଏମାନେ ଆମର ଶତ୍ରୁ। ତେଣୁ ଏ ସାଧୁର ଲକ୍ଷଣ ହେଉଛି ଏଇଟା, ଅଜାତ ଶତ୍ରୁଭ ଶାନ୍ତା, ଇଏ ହେଉଛି ଶାନ୍ତ ସାଧୁ, ଯିଏ ସବୁବେଳେ ଶାନ୍ତ ଅବସ୍ଥାରେ ରହିବେ। କାହିଁକି ନା ତାଙ୍କର କୌଣସି କାମନା ନାହିଁ, ତେଣୁ ଶାନ୍ତ। ଅନ୍ୟମାନେ କେହି ଶାନ୍ତ ହୋଇପାରିବେ ନାହିଁ, କ'ଣ କିଏ 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 ହୋଇପାରିବେ ନାହିଁ ନା, ଭୁକ୍ତି ମୁକ୍ତି ସିଦ୍ଧିକାମୀ ସକଲେ ଅଶାନ୍ତ, କୃଷ୍ଣ ଭକ୍ତ ନିଷ୍କାମ ଅତୈବ ଶାନ୍ତ। ଯେଉଁମାନେ ଆମେ ଦେଖିବା ଏ ଭୌତିକ ଜଗତରେ ସମସ୍ତେ ଭୁକ୍ତି କାମନା କରୁଛନ୍ତି, କର୍ମଫଳ ଭୋଗ କରିବା ପାଇଁ ଚାହୁଁଛନ୍ତି, କିନ୍ତୁ ଏମାନେ ମଧ୍ୟ ପ୍ରକୃତ ଭୁକ୍ତିବାଲା ନୁହନ୍ତି। ଏମାନେ ଭୁକ୍ତି ପ୍ରକୃତ କିଏ, ଯେଉଁମାନେ ବେଦବିଧି ଅନୁସାରେ କର୍ମକାଣ୍ଡ କାର୍ଯ୍ୟ କରୁଛନ୍ତି, କର୍ମକାଣ୍ଡ ଧାରା ଜାଣୁଛନ୍ତି କରୁଛନ୍ତି, ସେମାନେ ହେଉଛନ୍ତି ଭୁକ୍ତିକାମୀ। ଏମାନେ ସେତିକି ସେ ସ୍ତରକୁ ମଧ୍ୟ ଯାଇନାହାନ୍ତି, ଭୁକ୍ତି ସ୍ତରକୁ ମଧ୍ୟ ଯାଇନାହାନ୍ତି, କେମିତି ଆନନ୍ଦ ପାଇବା ସେଇଟା ମଧ୍ୟ ସେ ଜାଣିନାହାନ୍ତି। ତେଣୁ ଅନ୍ତତ ପକ୍ଷରେ ଯେଉଁମାନେ ବେଦରେ ବର୍ଣ୍ଣିତ କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ ହୋଇକି ସେସବୁ କାର୍ଯ୍ୟ କରୁଛନ୍ତି, ବେଦବିଧି ମାର୍ଗ ଅନୁସାରେ ଯଜ୍ଞ ଇତ୍ୟାଦି କରୁଛନ୍ତି, ସେମାନେ ଭୁକ୍ତିକାମୀ, ସ୍ୱର୍ଗଲୋକକୁ ଯିବା ପାଇଁ ଚାହୁଁଛନ୍ତି। କିନ୍ତୁ ଯେହେତୁ ତାଙ୍କର କାମନା ରହିଛି ସେମାନେ ଅଶାନ୍ତ। ଯେଉଁମାନେ ଜ୍ଞାନ ଏହିଭଳି ଭାବରେ ଭୌତିକ ଜଗତରେ ଭୁରି ଭୁରି ଘୁରି ଘୁରି ତାକୁ ଦେଖିଲେ ଭୌତିକ ଜଗତରେ ଆନନ୍ଦ ନାହିଁ, ତେଣୁ ଏ ଭଗବାନଙ୍କ ସହିତ ଯୁକ୍ତ ହୋଇକରି ମୁକ୍ତି ପାଇଯିବା ପାଇଁ ଚାହୁଁଛନ୍ତି, ଏକ ହେଇକି ମୁକ୍ତି ପାଇଯିବା, ଏମାନେ ଜ୍ଞାନୀ। କିନ୍ତୁ ତାଙ୍କର ମଧ୍ୟ ମୁକ୍ତି ଭଗବାନଙ୍କ ସହିତ ଏକ ହେବା ପାଇଁ, ମୁକ୍ତି ହେବା ପାଇଁ କାମନା ରହିଛି, ତେଣୁ ସେମାନେ ମଧ୍ୟ ଅଶାନ୍ତ। ଏବଂ ସିଦ୍ଧିକାମୀ, ଅଷ୍ଟାଙ୍ଗ ଯୋଗ ରହିଛି, ଅଷ୍ଟାଙ୍ଗ ଯୋଗରେ ବହୁତ ସିଦ୍ଧି ରହିଛି, ଯେଉଁଥିରେ ସମସ୍ତେ ଆକୃଷ୍ଟ ହୋଇକି ଆସିବେ, ଅଣିମା ଲଘିମା ଇତ୍ୟାଦି ବହୁତ କଥା ରହିଛି। ତେଣୁ ସେମାନେ ସମସ୍ତେ ଅଶାନ୍ତ, କାରଣ ତାଙ୍କର ଯେହେତୁ ତାଙ୍କର କିଛି କାମନା ରହିଛି ତେଣୁ ସେମାନେ ଶାନ୍ତ ହୋଇପାରିବେ ନାହିଁ। କିନ୍ତୁ କୃଷ୍ଣ ଭକ୍ତ ନିଷ୍କାମ, ଭଗବାନଙ୍କର ଭକ୍ତଙ୍କର ଜଣେ ପ୍ରଶ୍ନ ପଚାରିଥିଲେ ପ୍ରଭୁପାଦଙ୍କୁ, ପ୍ରଭୁପାଦ ଆମର ଭକ୍ତମାନଙ୍କର ମଧ୍ୟ କାମନା ରହିଛି ନା କ'ଣ, ନା ସେମାନେ ଚାହୁଁଛନ୍ତି ଭଗବାନ ସେବା କରିବେ, ତାହେଲେ ସେଇଟା କେମିତି ନିଷ୍କାମ ହେବ ନା, ସେଇଟା ହେଉଛି ପ୍ରକୃତ କାମନା। ମୋର ଏଇ ଅଭିଳାଷ ବିଳାସ କୁଞ୍ଜେ ଦିଓ ବାସ, ନୟନେ ହେରିବ ସଦା ଯୁଗଲ ରୂପରାଶି। ତେଣୁ ଏଇଟା ହେଉଛି ପ୍ରକୃତ କାମନା ଆମର, ଏଇଟା ଶୁଦ୍ଧ କାମନା। ଅନ୍ୟ ଅଭିଳାଷତା ଶୂନ୍ୟମ, ଅନ୍ୟ କୌଣସି ଅଭିଳାଷ ନାହିଁ, ଏକମାତ୍ର ଅଭିଳାଷ ହେଉଛି ଭଗବାନଙ୍କର ସେବା କରିବା। ଜୀବମାନେ ଏମିତି ଅଭିଳାଷ ରହିବ, ଭଗବାନଙ୍କ ସେବା ହେଉଛି ଶୁଦ୍ଧ ଅଭିଳାଷ, ତେଣୁ ତାଙ୍କର ସେଇଟା ନିଷ୍କାମ ବୋଲି କୁହାଯାଏ। ଅତୀବ ଶାନ୍ତ, ତେଣୁ ସେମାନେ ଶାନ୍ତ ହୋଇପାରିବେ। ଏ ସାଧୁର ଲକ୍ଷଣ ହେଉଛି ଏଇଟା, ସାଧବ ସାଧୁ ଭୂଷଣ, ଇଏ ହେଉଛି ସାଧୁର ଭୂଷଣ, ଇଏ ହେଉଛି ତଟସ୍ଥ ଲକ୍ଷଣ, ଗୌଣ ଲକ୍ଷଣ। ମୂଳ ଲକ୍ଷଣ ଆହୁରି ଉନ୍ନତ ସ୍ତରର ଅଛି, କିଏ କହିପାରିବେ କ'ଣ ମୂଳ ଲକ୍ଷଣ? ତୃତୀୟ ସ୍କନ୍ଧ 25 ଅଧ୍ୟାୟରେ ଏଇଟା କୁହାଯାଇଛି, ମୟି ଅନନ୍ୟନ ଭାବେନ ଭକ୍ତି ପୂର୍ବନ୍ତି ଯେ ଦୃଢ଼ା ମତ୍କୃତେ ତ୍ୟକ୍ତ କର୍ମାଣ ତ୍ୟକ୍ତ ସ୍ୱଜନ ବାନ୍ଧବ। ଭଗବାନ ପାଇଁ ସବୁକିଛି ତ୍ୟାଗ କରିଦେଇଛନ୍ତି, ସିଏ ହେଉଛନ୍ତି ଭକ୍ତଙ୍କର ମୂଳ ଲକ୍ଷଣ, ଇଏ ହେଉଛି କ'ଣ, ଇଏ ହେଉଛି ମୁଖ୍ୟ ଲକ୍ଷଣ ଭକ୍ତଙ୍କର, ଏଇଟା ତଟସ୍ଥ ଲକ୍ଷଣ, ଏସବୁ ଆସିଯିବ ତାଙ୍କ ପାଖରେ। ଯାହାବି ଏଇ ସାଧୁ, ସାଧୁର ସଂଜ୍ଞା ଦେଇଛନ୍ତି ସେ, ବିଭିନ୍ନ ସ୍ଥାନରେ ସାଧୁର ସଂଜ୍ଞା ଦିଆଯାଇଛି। ତେଣୁ ଏଇ ଯେଉଁ ସାଧୁଙ୍କର ଯଦି ସେବା କରିବା, ଯତ୍ ସେବୟା ଭଗବତ, ସେଇ ଭଗବାନଙ୍କର ଭକ୍ତଙ୍କର ଯଦି ଆମେ ସେବା କରିବା, ତାହେଲେ ଭଗବତ କୁଟସ୍ଥ, ଭଗବାନ ହେଉଛନ୍ତି କୁଟସ୍ଥ। କୁଟସ୍ଥ କହିଲେ ଏ ଭୌତିକ ଜଗତରେ ସବୁକିଛି ପରିବର୍ତ୍ତନଶୀଳ, ଛଅଟି ପରିବର୍ତ୍ତନ ରହିଛି ଭୌତିକ ଜଗତରେ। କ'ଣ କ'ଣ? ସବୁକିଛି ସୃଷ୍ଟି ହେବ, କିଛି କାଳ ସେ ବର୍ଜିତ ହେବ, ତାପରେ କିଛି କାଳ ସ୍ଥାୟୀ ରହିବ, କିଛି ବଂଶ ବିସ୍ତାର କରିବ ବା କିଛି ବାଇ ପ୍ରଡକ୍ଟ ଦେବ, ତାପରେ କ୍ଷୟ ହେବ, ତାପରେ ଧ୍ୱଂସ ହୋଇଯିବ। ଇଏ ହେଉଛି ଭୌତିକ। କିନ୍ତୁ ଆର ଉର୍ଦ୍ଧ୍ୱରେ ଯେଉଁ ରହିଛି କୂଟସ୍ଥ, ସେଇଟା କୂଟସ୍ଥ ବୋଲି କୁହାଯାଏ, ସେଥିରେ ଅପରିବର୍ତ୍ତନୀୟ, ସେଥିରେ ପରିବର୍ତ୍ତନ ନାହିଁ। ଯେଉଁ ସ୍ଥିତିରେ ମୂଳରୁ ଅଛନ୍ତି ସେ ସେଇ ସ୍ଥିତିରେ ସବୁବେଳେ ପାଇଁ ରହିବେ। କୂଟସ୍ଥ ଭଗବାନ ହେଉଛନ୍ତି କୂଟସ୍ଥ। ଭଗବାନଙ୍କର ଯେଉଁମାନେ ନିତ୍ୟ ସିଦ୍ଧ ସେମାନେ ମଧ୍ୟ କୂଟସ୍ଥ। ଭଗବତ ଗୀତା 15 ଅଧ୍ୟାୟରେ 16 ଶ୍ଲୋକରେ ସେଇଟା କୁହାଯାଇଛି, ଦାବିମ ପୁରୁଷ ଲୋକେ କ୍ଷୀରସ୍ଥା କ୍ଷୀର ହେବଚ କ୍ଷୀର ସର୍ବାଣୀ ଭୂତାନି କୂଟସ୍ଥ ଅକ୍ଷର ଉଚ୍ଚତେ। ଆମେ ସବୁ ଭଗବାନଙ୍କର ଯେଉଁ ଅଂଶ, ବିଭିନ୍ନ ଅଂଶ ଆମେ ଭଗବାନଙ୍କର। ଆମ ଭିତରେ ଯେଉଁମାନେ ନିତ୍ୟ ସିଦ୍ଧ ସେମାନେ ସବୁ ଭଗବତ ଧାମ ରହିଛି, ସେମାନେ କୂଟସ୍ଥ, ତାଙ୍କର ପରିବର୍ତ୍ତନ ନାହିଁ। ସେ ଜନ୍ମ ହୁଅନ୍ତି ନାହିଁ କି ବର୍ଜିତ ହୁଅନ୍ତି ନାହିଁ କି ମୃତ୍ୟୁବରଣ କରନ୍ତି ନାହିଁ, ସେ ସବୁବେଳେ ପାଇଁ ସେ ଏକ ସ୍ତରରେ ରହିଥାନ୍ତି, ସେମାନେ କୂଟସ୍ଥ। ତେଣୁ ଭଗବାନ ସେହିଭଳି ଭାବରେ କୂଟସ୍ଥ। କୂଟସ୍ଥ ମଧୁ ଦ୍ୱିଷ, ମଧୁ ମଧୁ ଆଦି ଦୈତ୍ୟ ଏମାନେ ଥିଲେ। ମଧୁ କୈଟବ ହରେ ମୁରାରେ ମଧୁ କୈଟଭାରେ ଗୋପାଳ ଗୋବିନ୍ଦ ମୁକୁନ୍ଦ ସୁରେ ଜଗେଶ ନାରାୟଣ କୃଷ୍ଣ ବିଷ୍ଣୁ ନିରାଶ୍ରୟ ମାଂ ଜଗଦୀଶ ରକ୍ଷା। ଇଏ ହେଉଛି ଦ୍ୱାପର ଯୁଗର ତାରକ ବ୍ରହ୍ମ ମନ୍ତ୍ର। ସବୁ ଯୁଗ ପାଇଁ ଗୋଟେ ଗୋଟେ ତାରକ ବ୍ରହ୍ମ ମନ୍ତ୍ର ରହିଛି। ଇଏ ହେଉଛି ଦ୍ୱାପର ଯୁଗର ତାରକ ବ୍ରହ୍ମ ମନ୍ତ୍ର। ମଧୁକୈଟ ବାହାରେ, ମଧୁକୈଟକୁ ଭଗବାନ ହତ୍ୟା କରିଥିଲେ, ତେଣୁ ସେହି ମଧୁ ଦ୍ୱିଷ କହିବାର ଉଦ୍ଦେଶ୍ୟ ହେଉଛି ମଧୁ ନାମକ ଭଗବାନ ଅର୍ଜୁନ ପ୍ରଥମେ ଭଗବାନଙ୍କୁ ସମ୍ବୋଧନ କଲେ। 2 ଅଧ୍ୟାୟରେ ଭଗବାନ କହିଲେ, କଥଂ ଭୀଷ୍ମ ମହମ୍ ସଂଖ୍ୟେ ଦ୍ରୋଣଂଚ ମଧୁସୂଦନ ଇସୁବି ପ୍ରତିଜୋସ୍ୱାମି ପୂଜା ହରିସୂଦନ। ମଧୁସୂଦନ କହିଲେ, ପୁଣି ହରିସୂଦନ କହିଲେ, ଗୋଟିଏ ଶ୍ଳୋକରେ କହିଲେ ଦୁଇଟା କଥା। କାହିଁକି ମଧୁସୂଦନର ଦୁଇଟି ଅର୍ଥ ରହିଛି, ଗୋଟେ ହେଉଛି ମଧୁ ଦୈତ୍ୟକୁ ସେ ହତ୍ୟା କରିଛନ୍ତି, କିନ୍ତୁ ମଧୁ ବଂଶରେ ସେ ମଧ୍ୟ ଆସୁଛନ୍ତି, ମଧୁବଂଶରେ ସେ ଆସୁଛନ୍ତି। ତେଣୁ ଭଗବାନ କହି, ମୁଁ ମଧୁବଂଶରେ ଆସି ତ ଅସୁବିଧା କ'ଣ ଅଛି? ନା ନା, ତୁମେ ହରିସୂଦନ, ତୁମେ ଶତ୍ରୁମାନଙ୍କୁ ତୁମେ ହତ୍ୟା କର, ତେଣୁ ମୁଁ କେମିତି ତୁମେ କହୁଛ ମୋତେ ଭୀଷ୍ମଙ୍କୁ ମୁଁ ହତ୍ୟା କରିବି, ତୁମେ ତୁମ ପିତାଙ୍କୁ ହତ୍ୟା କରିଥିଲ। ଅର୍ଜୁନଙ୍କର ଭାବ ହେଉଛି ଏଇଟା, କଥମ ଭୀଷ୍ମ ଅହମ୍ ସଂଖ୍ୟେ ଦ୍ରୋଣଂଶ ମଧୁସୂଦନ, ତୁମେ ତୁମ ପିତାଙ୍କୁ ହତ୍ୟା କରିଛ, ତୁମ ଗୁରୁଙ୍କୁ ହତ୍ୟା କରିଛ, ମୋତେ କହିଦେଉଛ ହତ୍ୟା କର ବୋଲି। ତେଣୁ ମଧୁ ଦ୍ୱିଷ। ରତି ରାହାସ ଭାବେ ତୀବ୍ର, ଏଇ ଭଗବାନଙ୍କର ସେବା ଆମେ ସିଧାସଳଖ କରିପାରିବା ନାହିଁ। ଭଗବାନଙ୍କ ସେବା କରିବା ପାଇଁ ଭଗବାନଙ୍କର ଯେଉଁମାନେ ଭକ୍ତ ତାଙ୍କର ସେବା କଲେ ଭଗବାନଙ୍କ ସେବାରେ ପରିଣତ ହେବ। ଆଦି ଆଦି ପୁରାଣରେ ଭଗବାନ କହିଛନ୍ତି ସେଇଟା, ନମେ ଯେମେ ଭକ୍ତ ଜନା ପାର୍ଥ ନମେ ନ ତେମେ ଭକ୍ତ ଜନା। ଯେଉଁମାନେ କହନ୍ତି, ଭଗବାନ କହୁଛନ୍ତି ପାର୍ଥକୁ, ଅର୍ଜୁନ କହୁଛନ୍ତି, ଯେଉଁମାନେ କହନ୍ତି ମୁଁ ଭଗବାନ ପ୍ରଭୁ ଆପଣଙ୍କର ଭକ୍ତ, ଭଗବାନ କହୁଛି ତୁମେ ମୋର ଭକ୍ତ ନୁହଁ, ଆମେ କହିଲେ କ'ଣ ହେବ? ଯେ ମେ ଭକ୍ତ ଜନା ପାର୍ଥ, ଯିଏ ମୋର ଭକ୍ତର ଜନ, ମୋର ଭକ୍ତର ଯେ ଭକ୍ତ, ତେ ମେ ଭକ୍ତ ତମା ମତା, ସିଏ ମୋର ଭକ୍ତ, ଶ୍ରେଷ୍ଠ ଭକ୍ତ। ଆମେ ସିଧାସଳଖ ଭଗବାନ ପାଖରେ ପହଞ୍ଚିଯିବା। ଭଗବାନଙ୍କର ଯେଉଁ ଭକ୍ତମାନେ ଅଛନ୍ତି କ'ଣ ପାଇଁ ଅଛନ୍ତି? ସେଠି ମହାପ୍ରଭୁ କହିଲେ, ଭର୍ତ୍ତୁ ଗୋପୀ ଭର୍ତ୍ତୁର ପଦକମଳୟୋର ଦାସ ଦାସାନୁ ଦାସ, ଦାସଙ୍କର ଦାସଙ୍କର ଅନୁଦାସ ଅନୁଦାସ। ଆମେ ସିଧାସଳଖ ଯସ୍ୟ ପ୍ରସାଦାତ୍ ଭଗବତ୍ ପ୍ରସାଦୋ, ଯସ୍ୟ ପ୍ରସାଦାନ୍ନଗତି କୁତୋପି ଧାୟନ୍ତୁ ବନ୍ତସ୍ୟ ଯଶସ୍ୱି ସନ୍ଧ୍ୟା ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦ। ଯସ୍ୟ ପ୍ରସାଦାତ୍ ଭଗବତ୍ ପ୍ରସାଦୋ, ଯସ୍ୟ ଅପ୍ରସାଦାତ୍, ଏଇଟା ହେଉଛି କଥା, ଆମେ ସବୁ ପ୍ରସାଦାତ୍ ବୋଲି କହିଦେଉଛେ, ଯସ୍ୟ ଅପ୍ରସାଦାତ୍ ନଗତି କୁତୁପି, ତାଙ୍କୁ ଯଦି ଆମେ ପ୍ରୀତ କରିପାରିଲେ ନାହିଁ, ସନ୍ତୁଷ୍ଟ କରିପାରିଲେ ନାହିଁ, ତାହେଲେ ଆମର କ'ଣ ଗତି ରହିଛି? ତାଙ୍କୁ ଯଦି ପ୍ରୀତ କରିଦେବା ଭଗବାନ ପ୍ରୀତ ହୋଇଯିବେ। ତେଣୁ ଏଇଠି କୁହାଯାଉଛି ଯେ ରତିରାସର ଶବ୍ଦର ଅର୍ଥ କୁହାଯାଇଛି କ'ଣ ନା, ପ୍ରେମୋତ୍ସବ, ପ୍ରେମର ଉତ୍ସବ ରହିଛି, ପ୍ରେମ ଆସିବ, प्रेम होती कौ स्तरें आसो प्रेम भक्ति स्वामी कहुई प्रेम स्तरटा कौटा प्रथम साधु संग आदो श्रद्धा प्रथम श्रद्धा रही तथ साधु संग तथ भजन क्रिया हरे कृष्णा 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 हरे 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 राम भगवान को भजन कले कौन हम अनर्थ निवृत्ति बहुत प्रकार अनर्थ रही से सब चलीजी जी जा नष्ट अनर्थ निवृत्ति तथा निष्ठा तार पर स्टेज हूँ निष्ठा अनर्थ निवृत्ति निष्ठा तापर स्टेज रुचि रुचि कौन रुचिटा हूँ टेस्ट टेस्ट जमी मीठा रसगोला रसगोलाटा मीठा जे कह मीठा जे कह मीठा ना आगे खाए पिता लगे क्या लगे लगे कि लगल रोग लगे तेनाली सब काम रोगी भगवान कथा को आनंद लगुना रुचि आसुना किंतु से आखु रस को पीले आस्ते आस्ते काम रोग दूर हे से भाव में भगवान कथा शुणा पर आग्रह ना जबरदस्ती आम शुणा रुचु न रुचु खा पिता बुझु न बुझु पढ़ गीता आस्ते आस्ते सब जानवा रुचि आसो तापर से आसक्ति आसो भौतिक जगत प्रति आसक्ति क्या कहले ये आसक्ति आसो से स्टेज भगवान प्रति आसक्ति आसो भगवान सेवा प्रति आसक्ति आस भगवान भक्त प्रति आसक्ति आसो आसक्ति जमी आम निशा द्रव्य सेवन करे अधिकांश लोक आसी पार ना इसको कहीं निशा द्रव्य छाड़ पार ना सिगरेट टाणुच सिगरेट छाड़ा पड़ो बर मुदेवी इसको छाड़देवि कि सिगरेट छाड़ पारि ना तेणु ये आसक्ति किंतु जड़े जो ये धारा को आसीज से सब त्याग भगवान प्रति आसक्ति आसिक त्याग करदेव रुचिर पर स्टेज हो आसक्ति आसक्ति भगवान प्रति आसक्ति आसिले ये प्रभुपाद महाराज कहते परम दुष्टा निवर्तते प्रभुपाद महाराज जो जाते से समय सब हिपी मुमेंट सब थी सब ड्रग आडिक्ट सब थे निशाशक्त होते अमेरिका सरकार कोटि कोटि डॉलर खर्च करते भल कर पार नमर ओडिशा रे भारत वर्ष विभिन्न स्थान रे सब चलुची मझे मझे आसे न्यूज को आसे आमर स्वामी ये सब निशाशक्त होती सरकार तुम बंद कर ये जो मद दोकान सब बंद कर ये चलती आंदोलन किंतु बंद कले कौन से निशा बंद करें तुम मद दोकान बंद रख तुम इस्कन खोल इस्कन सेंटर खोल इस्कन सेंटर खोल इस्कन संसार जगद जन से सब छाड़देव परम दुष्ट निवर्तते ये जाणी ना से जिते इस्कन सेंटर खोल से निशामुक्त हे तेणु ये आसक्ति भगवान प्रति आसक्ति आज परम दुष्ट गोटे हायर टेस्ट पाइले लोअर टेस्ट आग्रह रही परम दुष्ट निवर्तते तेणु आम जोबले भक्त सेवा करुचे भगवान सी आम प्रति कृपा करे सेवा ये भक्त मध्यम आम भगवान सेवा करुचे कृष्ण बलराम सेवा करुचे राधा कृष्ण सेवा करुचे आम सीधा सड़क करूने भक्त मध्यम करुचे तेणु यही भगवान सेवा कले मध्यम पादयोर व्यसनार्दन तांकर जिते सब दुख रही सब दुख दूर हम व्यसन बहुत प्रकार व्यसन रही बहुत प्रकार दुख रही जन्म मृत्यु जरा व्याधि दुख दशानुदर्शनम ये सब दुख ए प्रथम यहाँ कह जा प्रथम स्कंद तृतीय स्कंद पंचम अध्याय एक विदुर कहले उद्धव को ए विदुर कहले मैत्र को तृतीय स्कंद पंचम अध्याय सुखाय कर्माणि करोति लोके न ते सुखं वान्यत् उपारमं वा विन्दन्ति तत्र भूय एव दुःखं यदत्र युक्तं भगवान् वदेन समस्त सुख पर चेष्टा करुछन्ति किंतु सुख तो प्राप्त हो पारना किंतु दुखर मध्य निवृत्ति हो पारना केमिति आम सुख पाइबा सेटा कहतु ये प्रश्न प्रथम पचारिथिले पंचम अध्याय तेणु ये दुख केमिति निवृत्ति हे ना भगवान दुख ना आसन से दुख को दूर करे दुख कहीं दौंस के आमी के आमाय जारे तापत्र यह ना जानी के मैंने हित है कहीं आम त्रिताप दग्धीभूत होचे आम न चाहिए कहीं प्राप्त होचे महाप्रभु से कहे ଉତ୍ତର ଦେବେ। ମହାପ୍ରଭୁଙ୍କୁ ଆସିବ ଆବିର୍ଭାବ 9 ତାରିଖରେ ମହାପ୍ରଭୁଙ୍କ ଲୀଳା ସନାତନ ଗୋସ୍ୱାମୀ ପଚାରିଛନ୍ତି। ଭଗବାନଙ୍କ ସେବାରେ ନିଯୁକ୍ତ ହେଲେ ଆନନ୍ଦ ପ୍ରାପ୍ତ ହେବେ, ବଢ଼ି ବଢ଼ିକା ଯିବ, ବଢ଼ି ବଢ଼ିକା ଆନନ୍ଦ ଆନନ୍ଦାମ୍ବୁଧି ବର୍ଦ୍ଧନମ୍, ଆନନ୍ଦ ରୂପକ ସାଗର ସେ ବଢ଼ି ବଢ଼ିକା ଯିବ। ଯେତେ ଆପଣ ଅଗ୍ରସର ହେଉଥିବେ ସେତେ ବଢ଼ି ବଢ଼ିକା ଯାଉଥିବ, ଏବଂ ଏଇ ଯେଉଁ ସ୍ଥିତିରେ ଗଲେ ଆପଣ ଆପଣଙ୍କ ନିଜର ସ୍ୱରୂପକୁ ଜାଣିପାରିବେ। ଆପଣଙ୍କ ସ୍ୱରୂପ କ'ଣ? ଭଗବାନଙ୍କ ସହିତ ଆମର ଗୋଟେ ସମ୍ବନ୍ଧ ରହିଛି, ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ନିର୍ଦ୍ଦିଷ୍ଟ ଭାବ, ନିଷ୍ଠା, ରୁଚି, ଆସକ୍ତି, ଭାବ। ଭାବଟା କ'ଣ? ଭାବ ହେଉଛି ଭଗବାନଙ୍କ ସହିତ କ'ଣ ସମ୍ବନ୍ଧ ଆମର ରହିଛି। ଭାବ ଶାନ୍ତ ଭାବ, ଦାସ୍ୟ ଭାବ, ସଖ୍ୟ ଭାବ, ବାତ୍ସଲ୍ୟ ଭାବ, ମାଧୁର୍ଯ୍ୟ ଭାବ, ଏସବୁ ବିଭିନ୍ନ ପ୍ରକାର ସମ୍ବନ୍ଧ ରହିଛି। ତେଣୁ ଆମେ ଯେତେବେଳେ ସେହି ସ୍ଥିତିକୁ ଯିବା, ଆମେ ଭଗବାନଙ୍କ ସହିତ ସମ୍ବନ୍ଧ ସେଇଟା ଜାଣିପାରିବା, ସେଠି ଆନନ୍ଦ ବଢ଼ି ବଢ଼ିକା ଯିବ, ସେବାରେ ନିଯୁକ୍ତ ରହିବା, ସେବା ବଢ଼ି ବଢ଼ିକା ଚାଲୁଥିବ, ଯେତେ ଅଗ୍ରସର ହେଉଥିବା ସେତେ ଆନନ୍ଦ ବଢ଼ି ବଢ଼ିକା ଯାଉଥିବ। ଏହିଭଳି ଭାବରେ ଆମର ଆନନ୍ଦ ବଢ଼ୁଥାଉ। ଆମର କଥାକୁ ଏଠି ବିଶ୍ରାମ ଦେବା, ଆଉ ବଢ଼େଇବା ନାହିଁ ଆନନ୍ଦ। ଆମର ସମୟ ସୀମା ହୋଇଗଲା, ଟାଇମ୍ ଲିମିଟ୍। ଆନନ୍ଦ ତ ବଢ଼ି ଚାଲିବ, କଥା ଚାଲିଥିବ, ସରିବ ନାହିଁ। ତେଣୁ କଥା ସରିବା ପୂର୍ବରୁ କାହାର କିଛି ଆଉ ଦୁଃଖ ରହିଲା କି, କିଛି ପ୍ରଶ୍ନ ରହିଲା କି, କିଛି ସନ୍ଦେହ ରହିଲା କି? କିଛି ପ୍ରଶ୍ନ ନାହିଁ ଯଦି ଆମ କଥାକୁ ବିଶ୍ରାମ ଦେବା। ଭଗବାନ ବହୁତ ଧନ୍ୟବାଦ ଆମକୁ ଗୋଟେ ସୁଯୋଗ ଦେଲେ। ମୋର ମନେ ଅଛି ଆମର ରାଧାକାନ୍ତ ପ୍ରଭୁ ତାଙ୍କର ଯେଉଁ ପ୍ରୋଗ୍ରାମ୍ କରିଥିଲେ କେତେ ମାସ ତଳେ, ସେହି ସମୟରେ ମୁଁ ଆମର ରହୁଛନ୍ତି ସୁକାନ୍ତ ପ୍ରଭୁ, ଯେଉଁ ଆମର ସୁକାନ୍ତ ପ୍ରଭୁ ମୁଁ ନେଇକି ଯାଇଥିଲି ସେଠିକି, ତାଙ୍କୁ ଇଣ୍ଟ୍ରୋଡ୍ୟୁସ୍ କରିଥିଲି। ଦ୍ୱିତୀୟ ଥର ପାଇଁ ମୋତେ ଗୋଟେ ସୁଯୋଗ ମିଳିଲା, ଯେତେବେଳେ ତାଙ୍କରି ଘରେ ମୋତେ ଏଇ କଥା କହିବାକୁ ସୁଯୋଗ ମିଳିଲା। ଅବଶ୍ୟ ମୁଁ ଏଠି ଥରେ ଆସିଥିଲି, ଭଗବତ ଗୀତା କହିଥିଲି ଥରେ। ଯାହା ହଉ, ହଁ ପ୍ରଶ୍ନ ଅଛି ଯଦି ପଚାରିପାରନ୍ତି। ଦ୍ୱିତୀୟ ସ୍କନ୍ଧ ଦଶମ ଅଧ୍ୟାୟ ଶ୍ଳୋକ 1 କୁହାଯାଏ, ଅତ୍ର ସର୍ଗ ବିସର୍ଗସ୍ ସ୍ଥାନମ୍ ପୋଷଣ ମୁତେୟ ମନ୍ୱନ୍ତର ଈଶାନ କଥା ନିରୋଧ ମୁକ୍ତିର ଆଶ୍ରୟ। ଏ 10 ବିଷୟ ରହିଛି, ସର୍ଗ ଏବଂ ବିସର୍ଗ। ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧରେ ସୃଷ୍ଟି ଏବଂ ତା'ର ବିସ୍ତାର ବର୍ଣ୍ଣନା କରାଯାଇଛି। ସ୍ଥାନ ପଞ୍ଚମ ସ୍କନ୍ଧରେ ସ୍ଥାନ, ବୈଜ୍ଞାନିକମାନେ ପଠାଉଛନ୍ତି, ଜ୍ଞାନ ପଠାଉଛନ୍ତି କେଉଁଠି କ'ଣ ଅଛି, କିନ୍ତୁ ଆମେ ପଞ୍ଚମ ସ୍କନ୍ଧ ପଢ଼ିକି ଜାଣିଯିବା କେଉଁଠି କ'ଣ ଅଛି। ସ୍ଥାନ ପୋଷଣ, କେମିତି ଭଗବାନ ତାଙ୍କ ଭକ୍ତମାନଙ୍କୁ ପୋଷଣ କରନ୍ତି। ଷଷ୍ଠ ସ୍କନ୍ଧରେ ଭଗବାନ କେମିତି ଅଜାମଳିକୁ ରକ୍ଷା କରିଥିଲେ, ଏସବୁ କଥା ଆସିବ, ନୃତ୍ୟାଶ୍ର ଇତ୍ୟାଦି ଆସିବ। ପୋଷଣ ଉତ୍ତୟ, ଉତ୍ତୟ ହେଉଛି କର୍ମ, କର୍ମ ବାସନା। ସପ୍ତମ ସ୍କନ୍ଧରେ ପ୍ରହ୍ଲାଦ ମହାରାଜ, ହିରଣ୍ୟକଶିପୁ, କର୍ମ ବାସନା, ଏସବୁ କଥା କୁହାଯିବ। ଅଷ୍ଟମ ସ୍କନ୍ଧ ମନ୍ୱନ୍ତର, ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ମନୁ ଆସନ୍ତି, ତେଣୁ ସେ ମନୁଙ୍କ ବିଷୟରେ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯିବ। ମନ୍ୱନ୍ତର ଈଶାନ କଥା, ନବମ ସ୍କନ୍ଧ ହେଉଛି ଈଶାନ କଥା, ଭଗବାନ ଏବଂ ତାଙ୍କର ଭକ୍ତମାନଙ୍କ ବିଷୟରେ ନବମ ସ୍କନ୍ଧରେ କୁହାଯିବ। ଦଶମ ସ୍କନ୍ଧ ହେଉଛି ଆଶ୍ରୟ, ସବୁ 9 ଯାକ ତତ୍ତ୍ୱ ଯାହାଙ୍କ ପାଖରେ ଆଶ୍ରୟ ନେଇଛନ୍ତି ସେ ହେଉଛି ଆଶ୍ରୟ ଭଗବାନ କୃଷ୍ଣ, ତାଙ୍କ ବିଷୟରେ କୁହାଯିବ। ନିରୋଧ, ନିରୋଧ କହିଲେ ପ୍ରଳୟ, ଦ୍ୱାଦଶ ସ୍କନ୍ଧରେ ଏ ଭୌତିକ ଜଗତରେ 4 ପ୍ରଳୟ ବିଷୟରେ ବର୍ଣ୍ଣନା କରାଯିବ। ଏବଂ ମୁକ୍ତି, ମୁକ୍ତି କହିଲେ 11 ସ୍କନ୍ଧରେ ଭଗବାନ ଯେଉଁ ଜ୍ଞାନ ଦେଇଛନ୍ତି ଉଦ୍ଧବଙ୍କୁ, ଏଇଟା ଜଣେ ପ୍ରାପ୍ତ ହେଲେ ଜଣେ ମୃତ୍ୟୁ ପ୍ରାପ୍ତ ହେବ। ଏହିଭଳି ଭାବରେ 10 ବିଷୟ ରହିଛି ଭାଗବତରେ। ଆଉ ବହୁତ ଧନ୍ୟବାଦ ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭକ୍ତ କି, ଦାୟ ଗୌର ପ୍ରମାନନ୍ଦେ, ଜୟ ଶ୍ରୀ ପ୍ରଭୁପାଦ।